भागवत दशम स्कंद सत्तावन अध्याय श्लोक पांच एवं भिन्नमती स्थाभ्याम एवं भिन्नमती स्थाभ्याम सत्राधीतम सत्तमः सत्राधीतम सत्तमः शयानमवधिर्लोभात् शयानमवधिर्लोभात् स पापः क्षीणजीवितः स पापः क्षीणजीवितः एवं भिन्नमति स्थाभ्याम् एवं भिन्नमति स्थाभ्याम् सत्राधीतम सत्तमः सत्राधीतम सत्तमः शयानमवधिर्लोभात् स पापक्षीणजीवितः पापक्षीणजीवितः एवं भिन्नमति स्थाभ्याम् सत्तमः सत्राजीतम सत्तमः शयानमवधित् लोभात् स पापक्षीणजीवितः एवं भिन्नमति स्थाभ्याम् सत्राजीतम सत्तमः शयानमवधित् लोभात् स पापक्षीणजीवितः माताजी पठन्तु एवं भिन्नमति स्थाभ्याम् सत्राधीतम सत्तमः शयानमवधि लोभात् स पापक्षीणजीवितः ହରେ କୃଷ୍ଣ ପୁସ୍ତ ଭକ୍ତ ସଜାନନ୍ଦ ଭାତୃବୃନ୍ଦ ଆପଣମାନଙ୍କୁ ଆମର ଆଜି ପବିତ୍ର ଚୂଡ଼ାଦେବୀ ଉତ୍ସବ ରଘୁନାଥ ଗୋସ୍ୱାମୀଙ୍କର ପାଣିହାଟିରେ ଚୂଡ଼ାଦେବୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା। ଆଜିର ଏହି ପବିତ୍ର ତିଥିରେ ଆପଣମାନଙ୍କୁ ସମସ୍ତଙ୍କୁ ଆମେ ସ୍ୱାଗତ ଜଣାଉଛୁ। ତେଣୁ ଆମର ଏଇ ଯେଉଁ କଥା ଚାଲିଛନ୍ତି ଭାଗବତ କଥା, ଆମେ ମଧ୍ୟ ଲାଷ୍ଟକୁ ପାଣିହାଟି ଚୂଡ଼ାଦେବୀ ବିଷୟରେ କିଛି କଥା କହିବା, ସନ୍ଧ୍ୟାବେଳେ ମଧ୍ୟ ଶିବ ସଞ୍ଜୀବନୀ କଥା କହିବେ। ତେଣୁ ଆଜି ପବିତ୍ର ଦିବସ ଆମ ବୈଷ୍ଣବମାନଙ୍କ ପାଇଁ ବହୁତ ମହାନ ଦିବସ। ତେଣୁ ଆଜି ଆମେ ମଧ୍ୟ ଏହି ପ୍ରସଙ୍ଗରେ ଏଇ ଯେଉଁ କଥାଟି ରହିଛି ମଧ୍ୟ ସେଇ କଥା ପ୍ରସଙ୍ଗ ଆସିବ ଏଠି। ଆମେ ଏଇ ଯେଉଁ କଥା କହୁଛେ ଯେ ଦ୍ୱାରକା ଲୀଳା ବର୍ତ୍ତମାନ ବର୍ଣ୍ଣନା ଚାଲିଛି, ସତାବନ ଅଧ୍ୟାୟରେ ଶୀର୍ଷକ ହେଉଛନ୍ତି ସତ୍ରାଜିତ ହତ୍ୟା ଏବଂ ମଣି ପ୍ରତ୍ୟର୍ପଣ। ମଣି କହିଲେ ସମନ୍ତ ମଣି, ଯେଉଁ ମଣି ପ୍ରତିଦିନ 800 ସୁନା ଉତ୍ପନ୍ନ କରୁଥିଲା। 800 ସୁନା କହିଲେ 77 କେଜି, ଏତିକି ସୁନା ଉତ୍ପନ୍ନ ହେଉଥିଲା। ତା'ପରେ କେତେ ଗଣ୍ଡଗୋଳ ହେବ ଶୁଣିବେ ଆପଣମାନେ, ଚାଲିବେ କଥା ସବୁ ଚାଲିବ। ତେଣୁ ବର୍ତ୍ତମାନ ଏ ପର୍ଯ୍ୟନ୍ତ ଆମେ କଥା ଶୁଣୁଛେ ଯେ ସତ୍ରାଜିତ ମଣି ପାଇଁ ଭଗବାନ ବିବାହ କଲେ ଜାମ୍ବମାନଙ୍କର କନ୍ୟା ଜାମ୍ବବତୀକୁ ବିବାହ କଲେ, ଏବଂ ସେହି ମଣି ପାଇଁ ମଧ୍ୟ ଭଗବାନ ବିବାହ କରିବେ, ବିବାହ କଲେ ସତ୍ରାଜିତଙ୍କ କନ୍ୟା ସତ୍ୟଭାମାଙ୍କୁ ମଧ୍ୟ ବିବାହ କଲେ। ଏଇଭଳି ଭାବରେ ଭଗବାନଙ୍କର ଲାଭ ହେଲା, ଭଗବାନ କିଛି କ୍ଷତି ହେଇନି, କିନ୍ତୁ ଭଗବାନଙ୍କର କଥାକୁ ନ ମାନିବାରୁ ବହୁତ କ୍ଷତି ହେଲା ଅନ୍ୟମାନଙ୍କର, ଏବଂ ଆମମାନଙ୍କ ପାଇଁ ମଧ୍ୟ ଏସବୁ ଶିକ୍ଷା ସବୁ ରହିଛି। ତେଣୁ ଏଇ ଯେଉଁ ଘଟଣାଟି ହେଇଥିଲା, ସତ୍ରାଭାମା ସତ୍ରାଜିତ ଇଏ ଗୋଟେ ଥର ସୂର୍ଯ୍ୟଦେବଙ୍କର ଉପାସନା କରିକିରି ଏ ମଣିଟି ପ୍ରାପ୍ତ ହୋଇଥିଲେ। ଯେଉଁ ମଣିଟି ନାମ ହେଉଛି ସମତକ ମଣି। ଯେଉଁ ମଣିକୁ ଥରେ ଯେତେବେଳେ ପିନ୍ଧିକିରି ଆସିଥିଲେ, ଦ୍ୱାରକାରେ ପ୍ରବେଶ କରୁଥିଲେ, ସେହି ସମୟରେ ଦ୍ୱାରକାବାସୀ ଭାବିଲେ ସୂର୍ଯ୍ୟଦେବ ଆସିଛନ୍ତି। ଏଭଳି ସେ ମଣିରୁ ଆଲୋକ ବାହାରୁଥିଲା, ତାଙ୍କର ମୁଖକୁ ଦେଖିପାରୁନଥିଲେ, କିନ୍ତୁ ଭଗବାନ ସେ ସମୟରେ ପୋଷା କରୁଥିଲେ, ଦ୍ୱାରକାବାସୀ ମାନେ ଭଗବାନଙ୍କୁ ନିବେଦନ କଲେ, ପ୍ରଭୁ ଆପଣଙ୍କୁ ଦେଖିବା ପାଇଁ ଆସିଛନ୍ତି ସୂର୍ଯ୍ୟଦେବ। ଭଗବାନ ଜାଣନ୍ତି ସବୁ, ସେ ହସି ଦେଇକି କହିଲେ ନା ନା, ସେ ସୂର୍ଯ୍ୟଦେବ ନୁହନ୍ତି, ସେ ହେଉଛନ୍ତି ସତ୍ରାଜିତ। ଏଇଭଳି ଭାବରେ ସତ୍ରାଜିତଙ୍କୁ କହିଲେ ଭଗବାନ ଯେ ତୁମେ ସେ ମଣିକୁ ପ୍ରଦାନ କର, ରାଜା ଉଗ୍ରସେନକୁ ପ୍ରଦାନ କର। କିନ୍ତୁ ସେ ଶୁଣିଲେ ନାହିଁ, ନିଜ ଗୃହରେ ରଖିକରି ପୂଜା କଲେ। ପ୍ରତିଦିନ 800 ସୁନା ତା ଦେହରେ ଉତ୍ପନ୍ନ ହେଉଥିଲା, 77 କେଜି ସୁନା ବାହାରୁଥିଲା। ଗୋଟିଏ ଦିନ ତାଙ୍କର ସାନ ଭାଇ ପ୍ରସନ୍ନ ସେଇ ମଣିକୁ ଧାରଣ କରିକି ଯାଇଥିଲେ ମୃଗୟା କରିବା ପାଇଁ, ଏବଂ ସେ ଫେରିଲେ ନାହିଁ। ଫେରିଲେ ନାହିଁ ଯେତେବେଳେ, ସେତେବେଳେ ସିଏ ଭାବିଲେ, ସତ୍ରାଜିତ ଭାବିଲେ, ଏ କୃଷ୍ଣ ମୋତେ କହୁଥିଲେ, ସେ ତାଙ୍କର ଅଭ୍ୟାସ ରହିଛି, ପିଲାଦିନ ଚୋରି କରିବା ଅଭ୍ୟାସ ରହିଛି, ବୋଧେ ଏଇଟାକୁ ଚୋରି କରି ନେଇଗଲେ, ମୋ ଭାଇକୁ ହତ୍ୟା କରି ଚୋରି କରି ନେଇଗଲେ। ଏଇଭଳି ଭାବରେ କଥା ସେ ସାରା ଦ୍ୱାରକାରେ ସବୁ ଖେଳିଗଲା ଏ କଥା। ତେଣୁ ଭଗବାନ ଯେତେବେଳେ କଥା ଶୁଣିଲେ, ତେଣୁ ତାଙ୍କର ଯେଉଁ ଅପବାଦ ତାଙ୍କ ନାମରେ ହେଇଛି ରିୟୁମର, ଯାହାକୁ କୁହାଯାଏ ରିୟୁମର। ଆମର ବର୍ତ୍ତମାନ ମଧ୍ୟ ଆମର ଯେତେବେଳେ ଆପଣ କ'ଣ ମୋବାଇଲ ଲଗେଇବେ ସେତେବେଳେ କହିବେ, ସେତେବେଳେ ଶୁଣିବେ କ'ଣ ନା, ଏ ଯେଉଁ ବର୍ତ୍ତମାନ ଭାରତବର୍ଷରେ ବାହାରିଛି ଏ ଯେଉଁ କରୋନାର ଭ୍ୟାକ୍ସିନ୍ ବାହାରିଛି, ଆପଣ ଅପବାଦରେ ବିଶ୍ୱାସ କରନ୍ତୁ ନାହିଁ, ଏଇଟା ଗ୍ରହଣ କରନ୍ତୁ। ଅପବାଦ ତୋର କିଛି ଭିତ୍ତି ନାହିଁ, କିନ୍ତୁ ଅପବାଦ ସେ ଅପବାଦ ସେଇଭଳି ଭାବରେ ସାରା ଦ୍ୱାରକା ଛାଇଗଲା, ଖେଳିଗଲା, ଏବଂ ଭଗବାନ କାନକୁ ମଧ୍ୟ ଆସିଲା ସେ କଥା। ତେଣୁ ଭଗବାନ ସେ ଅପବାଦକୁ ଦୂର କରିବା ପାଇଁ ଯାଇକରି ସେ ମଣିକୁ ଉଦ୍ଧାର କଲେ। ସେ ମଣିକୁ ଉଦ୍ଧାର କରିବା ସମୟରେ ଦେଖିଲେ, ସେ ମଣିଟିକୁ ନେଇ ଯେଉଁ ଯାଇଥିଲା ପ୍ରସନ୍ନ, ସେହି ସମୟରେ ସେ ଘୋଡ଼ାରେ ଚଢ଼ି ଯାଇଥିଲେ, ସେ ଘୋଡ଼ା ମୃତ୍ୟୁବରଣ କରିଛନ୍ତି, ସେ ପ୍ରସନ୍ନ ମଧ୍ୟ ମୃତ୍ୟୁବରଣ କରିଛନ୍ତି, ଏବଂ ତାଙ୍କ ଶରୀରରେ ସବୁ ଚିହ୍ନ ରହିଛି, ସିଂହର ଚିହ୍ନ, ପାଦ ଚିହ୍ନ ସବୁ, ମାନେ ଯେଉଁ ପଞ୍ଜାର ଚିହ୍ନ ରହିଛି। ତେଣୁ ଏଇଭଳି ଭାବରେ ସମସ୍ତେ ଜାଣିଲେ ଯେ ପ୍ରକୃତରେ କୃଷ୍ଣ ନେଇନାହାନ୍ତି, ଏ ମଣିଟି ଏଇଭଳି ଭାବରେ ଗୋଟେ ସିଂହ ତାଙ୍କୁ ହତ୍ୟା କରି ସେ ନେଇଯାଇଛି। ଏବଂ ସେ ମଧ୍ୟ ଦେଖିଲେ ସେ ସିଂହ ମଧ୍ୟ ମୃତ୍ୟୁବରଣ କରିଛି, ତାର ଶରୀରରେ ଗୋଟେ ବାଘର ଏ କ'ଣ ହାତୀର ଏ କ'ଣ ସେଟା ଭାଲୁର ଯେଉଁ ପଞ୍ଜା ଚିହ୍ନ ସବୁ ରହିଛି। ତେଣୁ ସେମାନେ ଜାଣିଲେ ଏଇଭଳି ଭାବରେ ଭାଲୁ ନେଇଯାଇଛି। ତେଣୁ କିନ୍ତୁ ତଥାପି ଭଗବାନ ଆହୁରି ଭଗବାନଙ୍କର ବହୁତ ଲୀଳା ରହିଛି। ତେଣୁ ସେ ଗୁମ୍ଫା ଭିତରେ ପ୍ରବେଶ କଲେ, ଯେଉଁ ଗୁମ୍ଫା ଭିତରେ ପ୍ରବେଶ କରିକି 28 ଧରି ସତ୍ୟ ଜାମ୍ବବାନଙ୍କ ସହିତ ଯୁଦ୍ଧ କଲେ। ଏସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେହେତୁ ଆମର ନୂତନ ଭକ୍ତମାନେ ସବୁ ଆସିଛନ୍ତି, ତାଙ୍କୁ ମଧ୍ୟ ଆମେ ଜଣାଇବା ପାଇଁ ସେ କଥାଟି କହୁଛୁ। ତେଣୁ ଭଗବାନ ଏଇଭଳି ଭାବରେ 28 କାଳ ନନ୍ଷ୍ଟପ୍ ଯୁଦ୍ଧ କଲେ ତାଙ୍କର ଭକ୍ତ। ଏଇ ଇଏ ଭଗବାନ ରାମଚନ୍ଦ୍ରଙ୍କର ଯିଏ ନିଜ ପାର୍ଶ୍ୱ ଥିଲେ ଜାମ୍ବବାନ, ସେ ଭଗବାନ ତାଙ୍କ ସହିତ ଯୁଦ୍ଧ କଲେ 28 ଧରିକି, ରାତି ଦିନ କୌଣସି ବିଶ୍ରାମ ନାହିଁ, କୌଣସି ଖାଦ୍ୟ ପାନୀୟ କିଛି ନାହିଁ, ଚାଲିଲା ନନ୍ଷ୍ଟପ୍ ଯୁଦ୍ଧ ଚାଲିଲା ଭଗବାନ ଏବଂ ତାଙ୍କର ଭକ୍ତଙ୍କ ଭିତରେ। ତେଣୁ ଏହିସବୁ କଥା ପୂର୍ବରୁ ବର୍ଣ୍ଣନା କରାଯାଇଛି, ଆମେ କାଲି ସଂକ୍ଷେପରେ କହୁଛେ। ତେଣୁ ଏଇଭଳି ଭାବରେ ଭଗବାନ ଇଏ ଯେଉଁ ଜାମ୍ବବାନ ତାଙ୍କର କନ୍ୟା ଜାମ୍ବବତୀଙ୍କୁ ଭଗବାନ ପ୍ରଦାନ କଲେ ମଣି ସହିତ। ତେଣୁ ସେ ମଣି ସହିତ ଯେତେବେଳେ ଆଣିକି ଆସିଲେ, ତାପରେ ସେ କଥାକୁ ସବୁ କହିଲେ ସତ୍ୟଭାମାଙ୍କୁ, ସତ୍ରଜିତକୁ କହିଲେ ଏଇଭଳି ଭାବରେ ତୁମର ମଣିକୁ ପ୍ରଦାନ କଲେ। ତେଣୁ ସେ ମଣିକି ଯେତେବେଳେ ନେଇକି ଯାଇଛନ୍ତି, ସତ୍ରଜିତ ଚିନ୍ତା କଲେ ବଡ଼ ବଡ଼ ଅପରାଧ ହୋଇଗଲା ଭଗବାନ ପ୍ରତି, କ'ଣ କରିବା, ଅପରାଧ କେମିତି ଖେଳନ ହେବ, ଚିନ୍ତା କରି କରି ତାଙ୍କର କନ୍ୟାଙ୍କୁ ପ୍ରଦାନ କଲେ। ତାଙ୍କର କନ୍ୟା ହେଉଛନ୍ତି ସତ୍ୟଭାମା। ତେଣୁ ଭଗବାନଙ୍କର ଏଇ ତୃତୀୟ ପତ୍ନୀ, ଭଗବାନଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରୁକ୍ମିଣୀ। ଦ୍ୱାରକା ଲୀଳାରେ ଭଗବାନଙ୍କ ଏଇ ଲୀଳା ସବୁ ବର୍ଣ୍ଣନା କରାଯାଇ ଚାଲିଛି। ତେଣୁ ଇଏ ତୃତୀୟ ପତ୍ନୀ ହେଲେ ସତ୍ୟଭାମାଙ୍କର, ଏ ସତ୍ୟଭାମା ହେଲେ ଭଗବାନଙ୍କର ତୃତୀୟ ପତ୍ନୀ। ଏହି ସମୟରେ କ'ଣ ହେଲା ନା, ତେଣେ ପାଣ୍ଡବମାନଙ୍କୁ କୌରବମାନେ ଚକ୍ରାନ୍ତ କରିକି ତାକୁ ରକ୍ଷା ଗୃହରେ ଜାଳି ଦେଇଥିଲେ। ପାଣ୍ଡବମାନେ ମୃତ୍ୟୁବରଣ କରିନଥିଲେ, କିନ୍ତୁ ସେହି ସମୟରେ ଆଉ ଗୋଟିଏ ଆଦିବାସୀ ସ୍ତ୍ରୀ ଲୋକ ମହିଳା ଜଣେ ଏବଂ ତାଙ୍କର 5 ପୁଅ ମୃତ୍ୟୁବରଣ କରିଥିଲେ। ତେଣୁ ଏହିଭଳି ଭାବରେ କଥା ଆସିଗଲା ଯେ ପାଣ୍ଡବ 5 ଭାଇ ଏବଂ ତାଙ୍କ ମା ମୃତ୍ୟୁବରଣ କରିଛନ୍ତି। ତେଣୁ ଭଗବାନ କୃଷ୍ଣ ବଳରାମ ଯଦିଓ ସେ ସବୁ ଜାଣନ୍ତି, କିନ୍ତୁ ସେ ଗଲେ ହସ୍ତିନାପୁରକୁ, ଗଲେ ଦ୍ୱାରକାରୁ, ଦ୍ୱାରକା ଯାଇ ସେଠି କ୍ରନ୍ଦନ କରୁଛନ୍ତି ତାଙ୍କ ମାଆଙ୍କ ସହିତ, ସେମାନଙ୍କ ସହିତ, କୌରବମାନଙ୍କ ସହିତ। କୌରବମାନେ ମିଥ୍ୟା କ୍ରନ୍ଦନ କରୁଛନ୍ତି, କାରଣ ସେ ଚାହୁଁଥିଲେ କେମିତି ପାଣ୍ଡବମାନେ ମୃତ୍ୟୁବରଣ କରନ୍ତୁ, ତାଙ୍କ ପାଇଁ ଚକ୍ରାନ୍ତ କରି ତାଙ୍କୁ ମାରିଛନ୍ତି, କିନ୍ତୁ ବାହାରକୁ ଦେଖିବା ପାଇଁ କ୍ରନ୍ଦନ କରୁଥିଲେ। କିନ୍ତୁ ଭଗବାନ ସବୁ ଜାଣନ୍ତି, ତଥାପି ଭଗବାନ ଗଲେ। ଏହି ଅବସରରେ କ'ଣ ହେଇଛି ନା, କ'ଣ କୃତବର୍ମା ଏବଂ ଅକ୍ରୁର ଏଇ ଦୁଇ ଜଣ ଆସିକରି ତାଙ୍କୁ ଏ ଯେଉଁ ସତ୍ୟ କ'ଣ ହେବ ନା ଇଏକୁ କାହାକୁ ଆ ପୂର୍ବ ଶ୍ଳୋକ ଯେଉଁ କୁହାଗଲା ନା ସତଧନୁଆ, ସତଧନୁଆଙ୍କୁ ବହୁତ ପ୍ରକାର ଏ ଅସତ୍ସଙ୍ଗର ଫଳ, ଅସତ୍ସଙ୍ଗ ଏବଂ ସତ୍ସଙ୍ଗ ବିଷୟରେ ଆମେ କିଛି କଥା କହିବା। ତେଣୁ ଏଇ ଯେଉଁ ରହିଛି ସତଧନୁଆ, ସତଧନୁଆ ସେ ଜଣେ ବହୁତ ବଡ଼ ସାହସୀ ଯୋଦ୍ଧା ଥିଲେ କ'ଣ ଆମର ଦ୍ୱାରକାରେ, ଏବଂ କୃତବର୍ମା ଏବଂ ଅକ୍ରୂର ତାଙ୍କୁ ବହୁତ ପ୍ରକାର ପ୍ରଲୋଭନ ଦେଖାଇଲେ, କହିଲେ ତୁମର ବହୁତ ଶକ୍ତି ରହିଛି, ତୁମେ କାହିଁକି ଏ ସତ୍ରାଜିତକୁ କାହିଁକି ହତ୍ୟା ନ କରିକିରି ସେ ମଣିକୁ କାହିଁ ଆଣୁନ, ଏତେ ସୁନା ମିଳୁଛି ସେଠି ସବୁଦିନେ, ଆଉ ସେ ଲୋକ କାହିଁକି ସେଇଟା ଗ୍ରହଣ କରିବ, ଏବେ କୃଷ୍ଣ ବଳରାମ ନାହାନ୍ତି ଦ୍ୱାରକାରେ, ଏହି ସେ ମଉକା ମିଳିଛି ଏହି ମଉକାରେ ତାଙ୍କୁ ହତ୍ୟା କର, ଏଇଭଳି ଭାବରେ ତା ପୂର୍ବରୁ ଆମେ ବର୍ଣ୍ଣନା କରିଛେ, ତେଣୁ ଆମେ ସଂକ୍ଷେପରେ କହିଲେ। ତେଣୁ ଏଇଭଳି ଭାବରେ ଏବଂ ଭିନ୍ନମତି ତାଭିଆ, ଏଇଭଳି ତାଙ୍କର ସେ ଚାହୁଁନଥିଲେ ହତ୍ୟା କରିବା ପାଇଁ, ତାଙ୍କର ମତି ଅଲଗା ଥିଲା, କିନ୍ତୁ ଭିନ୍ନମତି ହୋଇଗଲା ଅସତ୍ସଙ୍ଗ ପ୍ରଭାବରୁ। ତେଣୁ ଅସତ୍ସଙ୍ଗ ଏବଂ ସତ୍ସଙ୍ଗ ବିଷୟରେ ଆମେ କିଛି ଚିନ୍ତା କରୁଛେ କହିବା ପାଇଁ, ଅସତ୍ସଙ୍ଗ ଏବଂ ସତ୍ସଙ୍ଗ ଏବଂ ଭିନ୍ନମତି ତାଭ୍ୟାମ, ତାଭ୍ୟାମ କହିଲେ ସେ ଯେଉଁ ଦୁଇ ଜଣ କହିଲେ କୃତବର୍ମା ଏବଂ ଅକ୍ରୂର, ଏମାନେ ଭଗବାନଙ୍କ ନିଜ ଜନ, କିନ୍ତୁ ଏଇ ଘଟଣା ଚକ୍ରରେ ଏଇଭଳି ଭାବରେ ଲୀଳାଟି ହେଲା, ସେମାନେ ଏଇଭଳି ଭାବରେ ତାଙ୍କୁ କହିଲେ କାହିଁକି ତାଙ୍କୁ ଇଏ ଜୀବନ ଧାରଣ କରିବେ, ଇଏ କାହିଁକି ତାଙ୍କ ସାନ ଭାଇ ଭଳି ମୃତ୍ୟୁ ରାସ୍ତାକୁ ଗ୍ରହଣ ନ କରିବେ, ଏଇଭଳି ଭାବରେ ପୂର୍ବ ଶୋକରେ ଆମେ ଗତକାଲି ଆଲୋଚନା କରୁଥିଲେ। ତେଣୁ ଏଇଭଳି ଭାବରେ ଏବଂ ଭିନ୍ନମତି ତାଭିଆମ, ଏଇଭଳି ଭାବରେ ତାଙ୍କ ମତି ପରିବର୍ତ୍ତନ ହୋଇଗଲା। ଯେମିତି ଆପଣମାନେ ଜାଣୁଥିବେ ଶୁଣୁଥିବେ ରାମାୟଣରେ ଯେଉଁ ରହିଛନ୍ତି କହିକି କେତେ ଭଲ ନ ପାଉଥିଲେ ଭଗବାନ ରାମଚନ୍ଦ୍ରଙ୍କୁ, କିନ୍ତୁ ଭଗବାନଙ୍କ ଲୀଳା ହେବ, ମନ୍ଥୁରା ଏଭଳି ଭାବରେ କଥା କହିଦେଲେ କହିକିଙ୍କର ମତି ଭ୍ରମ ଭ୍ରମ ହୋଇଗଲା, ଏ ଅସତ୍ସଙ୍ଗର ପ୍ରଭାବରେ ଏସବୁ ହେଲା। ତେଣୁ କହିକି ଭଗବାନଙ୍କୁ କେତେ ଭଲ ପାଉଥିଲେ, ତାଙ୍କ ପୁଅ ଅପେକ୍ଷା ଅଧିକ ଭଲ ପାଉଥିଲେ ଭଗବାନ ରାମଚନ୍ଦ୍ରଙ୍କୁ, ତାଙ୍କ ପୁଅ ଭରତ ଅପେକ୍ଷା ଅଧିକ ଭଲ ପାଉଥିଲେ ରାମଚନ୍ଦ୍ରଙ୍କୁ, କିନ୍ତୁ ମତି ପରିବର୍ତ୍ତିତ ହୋଇଗଲା, ମତି ପରିବର୍ତ୍ତିତ ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ। ଏଇ ସତ୍ସଙ୍ଗର ଫଳରେ ଆମେ ଯେଉଁ ଏଠିକି ସବୁ ଆସିଛେ ଇସ୍କନ କେନ୍ଦ୍ରକୁ ଯେଉଁମାନେ ଆସିଛନ୍ତି, ଏଇ ସତ୍ସଙ୍ଗ ଫଳରେ ଆଜି ଏଠି ଆମେ ଉପସ୍ଥିତ ରହିଛେ, ନହେଲେ କ'ଣ ହେଇଥାନ୍ତା ଆମ ଅବସ୍ଥା ଚିନ୍ତା କରନ୍ତୁ। ଆମର ପୂର୍ବ ଅବସ୍ଥା ଇସ୍କନ ଆସିବା ପୂର୍ବ ଅବସ୍ଥା ଆଉ ଇସ୍କନ ଆସିବାର ପର ଅବସ୍ଥା ଭିତରେ ଯେଉଁ ତଫା ଦେଖୁଛେ କେମିତି ହେଲା, ଏଇ ସତ୍ସଙ୍ଗ ପ୍ରଭାବରେ ହେଲା, ଅସତ୍ସଙ୍ଗରେ ଥିଲେ ଆମେ କ'ଣ ଆମ ଅବସ୍ଥା ହେଇଥାନ୍ତା ଆଜି, ଆଙ୍କର ଏଇ ଅବସ୍ଥା ହେଇଗଲା ଅସତ୍ସଙ୍ଗର ପ୍ରଭାବରେ। ଏମାନେ ଅସତ ନୁହନ୍ତି, କିନ୍ତୁ ଭଗବାନଙ୍କର ଲୀଳା, ଭଗବାନଙ୍କର ଭକ୍ତ ସେମାନେ ସବୁ, କିଏ ଅକ୍ରୂର ଏବଂ କୃତବର୍ମା ଭଗବାନ ଭକ୍ତ, କିନ୍ତୁ ଘଟଣା ଚକ୍ରରେ ଭଗବାନଙ୍କ ଲୀଳା ଏସବୁ ହୋଇଛି। ସେ ଯେଉଁ କଥା କହିଲେ ଅସତ ସବୁ କଥା କହିଲେ, ତାଙ୍କୁ ହତ୍ୟା କରିବା ପାଇଁ କହିଲେ, ମଣିକୁ ଛିନ୍ନ କରିବାକୁ କହିଲେ, ଏସବୁ ଅସତ କଥା କହିଲେ। ତେଣୁ ଏହିଭଳି ଭାବରେ ଏବଂ ଭିନ୍ନମତି ତାଭ୍ୟା, ତାଙ୍କର ମତି ପରିବର୍ତ୍ତିତ ହୋଇଗଲା, ସେ ଚାହୁଁନଥିଲେ ହତ୍ୟା କରିବା ପାଇଁ, କିନ୍ତୁ ମତି ପରିବର୍ତ୍ତିତ ହୋଇଗଲା, କାହିଁକି ନା ଅସତ୍ସଙ୍ଗର ପ୍ରଭାବରେ, ଅସତ୍ସଙ୍ଗର ପ୍ରଭାବରେ ସେ ଯେଉଁ କଥା କହିଲେ ତାଙ୍କର ସେ ଚିନ୍ତା କରିବାକୁ ଆରମ୍ଭ କରି ସେଇ ଧାରାରେ କଣ୍ଡିସନିଂ, ମାଇଣ୍ଡ କଣ୍ଡିସନିଂ ହେଉଛି, ମନ ମନଟା ଆମର ବନ୍ଧୁ, ମନଟା ଆମର ଶତ୍ରୁ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ବନ୍ଧୁରାତ୍ମା ମନସ୍ତସ୍ୟ ଜୈନାତ୍ମୈବାତ୍ମନା ଜିଦ ଅନାତ୍ମନ ସୁ ଶତ୍ରୁତି ବର୍ତ୍ତିତାତ୍ମୈବ ଶତ୍ରୁ, ମନଟା ଆମର ବନ୍ଧୁ ପୁଣି ମନଟା ମଧ୍ୟ ଆମର ଶତ୍ରୁ। ଯଦି ଆମେ ମନକୁ ଆମ ନିଜ ବଶରେ ରଖିଲେ ତାହେଲେ ସେ ଆମର ବେଷ୍ଟ ଫ୍ରେଣ୍ଡ, ବନ୍ଧୁ ସେ ହେଇଗଲା, କିନ୍ତୁ ଆମେ ଯଦି ମନର ବଶବର୍ତ୍ତୀ ହେଇଗଲେ ତାହେଲେ ସେଇଟା ଆମର ଶତ୍ରୁ, ସିଏ ଆମକୁ ନରକକୁ ନେଇଯିବ, କିନ୍ତୁ ସେଇ ମନ ଆମକୁ ଭଗବତ ଧାମକୁ ନେଇଯିବ। ଆଉ ମନକୁ କେମିତି ଆମେ ବ୍ୟବହାର କରିବା, ଏଠି ମତି କଥା ରହିଛି ନା, ମତି ମତି ସେଇଟା ମନ ମନ ତାଙ୍କର ଏବଂ ଭିନ୍ନ ମତି, ମତିଟା ମନଟା ତାଙ୍କର ଅବଶ ତଳକୁ ଚାଲିଗଲା ଏ ଅସତ୍ସଙ୍ଗ ପ୍ରଭାବରେ। ଏବଂ ଭିନ୍ନମତି ତାଭ୍ୟାମ ସତ୍ରାଜିତ ମସତ୍ତମ, ସତ୍ରାଜିତକୁ ସେ ଯାଇକିରି ହତ୍ୟା କରିବେ ଅସତ୍ତମ। ଜଣେ ଆଚାର୍ଯ୍ୟ କହୁଛନ୍ତି ଆମେ କହିବା କୃତବର୍ମା ଏବଂ ଅକ୍ରୂର ଏବଂ ଇଏ ସତଧନୁଆ, ଏ ତିନି ଜଣଙ୍କର ସଙ୍ଗ ହୋଇଥିଲା ବର୍ତ୍ତମାନ, ଆ ପୂର୍ବରୁ ଇଷ୍ଟଗୋଷ୍ଠୀ କରିଥିଲେ, ଇଷ୍ଟଗୋଷ୍ଠୀ କରିଥିଲେ, ସେ ଇଷ୍ଟଗୋଷ୍ଠୀରେ କୃତବର୍ମା ହେଉଛନ୍ତି ଅସତ୍, ଅକ୍ରୂର ହେଲେ ଅସତ୍ ବା ଇଏ ହେଉଛନ୍ତି ଅସତ୍, ଅକ୍ରୂର ହେଉଛନ୍ତି ଅସତ୍, କୃତକର୍ମ ଅସତ୍ତର ଏବଂ ସତଧନ ଅସତ୍ତମ, କାରଣ ଏଇସବୁ କାର୍ଯ୍ୟ କଲେ ଅସତ୍ କାର୍ଯ୍ୟ ସବୁ କଲେ ଅସତ୍ତମ ମାନେ କ'ଣ ଦୁଇରୁ ଅଧିକ ହୋଇଗଲେ ଯେଉଁ କମ୍ପାରିଜନ୍ ହୁଏ ସେଇଟାକୁ କ'ଣ କହନ୍ତି ସୁପରଲାଟିଭ୍, ପଜିଟିଭ୍ କମ୍ପାରେଟିଭ୍ ସୁପରଲାଟିଭ୍। ସବୁ ସ୍ତରରେ ସବୁ ଅବସ୍ଥାରେ ସବୁ ସମୟରେ ଆମେ ଦେଖିବା ତିନୋଟି କଥା ରହିଛି, ଗୁଡ୍ ବେଟର୍ ବେଷ୍ଟ, ବ୍ୟାଡ୍ ୱର୍ସ ୱେଷ୍ଟ, ଭଲ ଆହୁରି ଭଲ ସବୁଠାରୁ ଭଲ, ଏ ଯେଉଁ ରହିଛି ଅସତ୍ତମ ସବୁଠାରୁ ନିମ୍ନ ସ୍ତରକୁ ଚାଲିଗଲା, ବା ତିନି ଜଣ ଭିତରେ ସବୁଠାରୁ ନିମ୍ନ ସ୍ତର ରହିଛନ୍ତି ଅସତ୍ତମ। ତେଣୁ ଆଙ୍କର ମତି ଭିନ୍ନ ହୋଇଗଲା, ତା ପୂର୍ବରୁ ଚିନ୍ତା କରୁନଥିଲେ ସତ୍ୟରାଜକୁ ହତ୍ୟା କରିବା ପାଇଁ ବା ଏସବୁ, ଆଜି ତ ବହୁତ ଦିନ ହୋଇଗଲାଣି ନା, ଭଗବାନ ସତ୍ୟଭାମାଙ୍କୁ ବିବାହ କଲେ ବହୁତ ଧୁମଧାମରେ ପାଳନ ହେଉଥିଲା, ଇଏ ମଧ୍ୟ ପାଳନ କରିଥିଲେ, ଇଏ ଯେ ପାଳନ କରିନଥିଲେ ତା ନୁହେଁ, ଇଏ ମଧ୍ୟ ପାଳନ କରିଥିଲେ, ସମସ୍ତ ଦ୍ୱାରକାବାସୀ ବହୁତ ଧୁମଧାମରେ ପାଳନ କରିଥିଲେ ଭଗବାନଙ୍କର ସତ୍ୟ ଥାର୍ଡ଼ ମ୍ୟାରେଜ୍, ସତ୍ୟଭାମାଙ୍କୁ ବିବାହ କଲେ ସମସ୍ତ ଦ୍ୱାରକାବାସୀ ପାଳନ କରିଥିଲେ, କିନ୍ତୁ ଏସବୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ, କାରଣ ରୁକ୍ମିଣୀ ଦେବୀଙ୍କର ବିବାହଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆଉ କେତେ ବିବାହ 16108 ବିବାହ ହୋଇଛି ଭଗବାନଙ୍କର, ଆଉ କେତେ ବିବାହକୁ ବର୍ଣ୍ଣନା କରିବେ, ସଂକ୍ଷେପରେ ସବୁ ବର୍ଣ୍ଣନା କରାଗଲା। ତେଣୁ ସମସ୍ତେ ପାଳନ କରୁଥିଲେ, ସେହି ସମୟରେ ଚିନ୍ତା କରୁନଥିଲେ ସତ୍ୟରାଜକୁ ହତ୍ୟା କରିବା ପାଇଁ ବା ମଣିକୁ ଘିନି ଆସିବା ପାଇଁ, ଏ ଚିନ୍ତା କରୁନଥିଲେ, କିନ୍ତୁ ତାଙ୍କର ମତି ବର୍ତ୍ତମାନ ପରିବର୍ତ୍ତିତ ହୋଇଗଲା ଅସତ୍ତମରେ। ଆମର ଗୋଟେ କଥା ଅଛି, ଆପଣମାନେ ଶୁଣିଥିବେ କଥା, ତିନି ଜଣ ଚୋର ଆସିକରି ଜଣେ ବ୍ରାହ୍ମଣ ବ୍ୟକ୍ତି, ବ୍ରାହ୍ମଣ ନା ଯାହା ଆଉ ଜଣେ ବ୍ୟକ୍ତି ଜଣେ, ସେ ଜଣେ ବ୍ୟକ୍ତି ବ୍ରାହ୍ମଣ ଯେ ବ୍ୟକ୍ତି ବୋଧେ, ସେ ସବୁ କ'ଣ ଯଜ୍ଞ ପାଇଁ ଗୋଟେ ବଳି ଦେବା ପାଇଁ, ଗୋଟେ ପଶୁ ବଳି ଦେବା ପାଇଁ ଗୋଟେ ଛେଳିକି ନେଇକି ଯାଉଥିଲେ ଯଜ୍ଞରେ ପଶୁ ବଳି ଦେବେ। ତିନି ଜଣ ଚୋର ଚିନ୍ତା କଲେ କେମିତି ମତିକୁ ଭିନ୍ନ କରିବା, ଏ ଭିନ୍ନ ମତି ଆସିଲା ନା, ମତି ଭିନ୍ନ କରିବା, ସେ ସେମାନେ ବ୍ୟବସ୍ଥା କରିଦେଲେ, ତିନିଟା ସ୍ଥାନରେ ରହିଲେ, ସେ ତାଙ୍କ ଘରକୁ ଯାଉଛନ୍ତି ମାଟିକୁ କିଣିକିରି ଆଣିକିରି ଛେଳିକୁ ଆଣିକି ଆସିଛନ୍ତି, ଯଜ୍ଞ କରିବେ, ଯଜ୍ଞରେ ଛେଳିକୁ ବଦଳ ଦିଆଯିବ, ବଳି ଦିଆଯିବ, ଏସବୁ ରହିଛି। ତେଣୁ ଜଣେ ଚୋର ତାକୁ କହିଲେ, ଏ ପଣ୍ଡିତ ମହାଶୟ ଆପଣ ସେ ଛେଳିକୁ ସେ କାନ୍ଧରେ ଧରିକି ଯାଉଛନ୍ତି, କହିଲେ କୁକୁରଟାକୁ କାନ୍ଧରେ ଧରିଛନ୍ତି, ସେ କହିଲେ କୁକୁର ଏ ଛେଳିକୁ ଧରିଛି ତ ଆଖିକି ଦେଖାଯାଉନି ନା କ'ଣ, କହିକିରି ସେ ପଳେଇବେ, ଶୁଣିଲେ ନାହିଁ କଥା, କିଛି ବାଟ ଗଲା ପରେ ପୁଣି ଆଉ ତୃତୀୟ ଚୋର ଆସି ପହଞ୍ଚିବେ, କହିଲେ ପଣ୍ଡିତ ମହାଶୟ ଆପଣ କ'ଣ କୁକୁରଟାକୁ କାନ୍ଧରେ ଧରିଛନ୍ତି, ଶୁଣିଲେ ମତି ଭିନ୍ନ ହୋଇଗଲା, ସେ ଛେଳିକୁ କାନ୍ଧରୁ ଆଣି ତଳକୁ ପକେଇଲେ ଦେଖିନାହାନ୍ତି, ଏଇଟା ଛେଳି କୁକୁର ନୁହଁ, କହିକିରି ପୁଣି ଚାଲେ, ନା ନା ଏ କୁକୁର ନୁହେଁ ଛେଳି, କହିକି ଚାଲିଲେ ପୁଣି କିଛି ବାଟ ଗଲା ପରେ ଆଉ ଗୋଟେ ଚୋର ଆସି ସେ କଥା କହିଲା, ପଣ୍ଡିତ ମହାଶୟ ଆପଣ ଗୋଟେ କୁକୁରଟାକୁ କାନ୍ଧରେ ଧରିଛନ୍ତି, ତୃତୀୟ ଥର ସେ ଶୁଣିଲେ ଆଉ ସେ କାନ୍ଧେଇ କାନ୍ଧ ଫିଙ୍ଗିଦେଇ ପଳେଇଗଲେ। ଇଏ ହେଉଛି ମତି ଭିନ୍ନ, ଭିନ୍ନ ମତି, ଏ ଅସତ୍ସଙ୍ଗର ପ୍ରଭାବ, ଅସତ୍ସଙ୍ଗର ପ୍ରଭାବ ଏହିଭଳି ଭାବରେ। ତେଣୁ ଅସତ୍ତମ ବର୍ତ୍ତମାନ ଇଏ କ'ଣ କଲେ, ସତ୍ରାଜିତ ଶୟାନ, ସତ୍ରାଜି ରାତିରେ ଯାଇ କଲେ ତାକୁ ହତ୍ୟା କରିବା ପାଇଁ, ଶୟାନ ସେ ଶୟନ କରିଥିଲେ, ସତ୍ରାଜିତ ଶୟନ ଅବଧି ତାକୁ ହତ୍ୟା କଲେ, କ'ଣ ପାଇଁ ହତ୍ୟା କଲେ, ଲୋଭା ଲୋଭ ଲୋଭବଶତଃ ଲୋଭ ଆସିଗଲା, କାମ ଏସ କ୍ରୋଧଏସ ଯେଉଁ ଅସୁର ସ୍ୱଭାବ ସମ୍ପନ୍ନ ରହିଛି, ଅସୁର ସ୍ୱଭାବ ଗୁଣ ବିଶ୍ୱ ରହିଛି, ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ସେସବୁ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତା ଦେହରୁ ତିନୋଟି ହେଉଛି ମୁଖ୍ୟ, କ'ଣ ନା ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନମାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍। ଅସତ୍ ସଙ୍ଗ ଯେଉଁ ରହିଛି, ଅସୁର ସ୍ୱଭାବ ସମ୍ପନ୍ନମାନଙ୍କର ଯେଉଁ ଲକ୍ଷଣ ସବୁ ରହିଛି, ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିକିରି ଭଗବାନ କହୁଛନ୍ତି, ଏ ତିନୋଟି ପ୍ରତି ସତର୍କ ରହିବା କଥା। କ'ଣ କ'ଣ ନା ତ୍ରିବିଧଂ ନରକ ସେଦଂ, ଏ ନରକକୁ ରାସ୍ତା ହେଉଛି ଏ ତିନୋଟି, କ'ଣ କ'ଣ ନା କାମ କ୍ରୋଧ ତଥା ଲୋଭ, କାମ କ୍ରୋଧ ଏବଂ ଲୋଭ। କାମ ହୃଦୟ ଜଗତରେ ସମସ୍ତଙ୍କର କାମନା ରହିଛି, ବିଭିନ୍ନ ପ୍ରକାର କାମନା ରହିଛି, କାମନାକୁ ଯେତେବେଳେ ପୂରଣ କରିବା ସେତେବେଳେ କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ, କ'ଣ ଧାୟତ ବିଶ୍ରାନ୍ ପୁଂସ ସଙ୍ଗସ୍ତେଷୁ ପ୍ରଜାତି ସଂଗାତ ସଂଜାତି କାମ କାମାତ୍ କ୍ରୋଧ ବି ଜାୟତେ। ଏସବୁ ବହୁତ କଥା କହିଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ, କାମରୁ କ୍ରୋଧ ଆସୁଛି, ଆମର ଯେଉଁ କାମନା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି, କ୍ରୋଧ ଆସିଲେ ମୋହ ଆସୁଛି, ମୋହ ଆସିଲେ ସ୍ମୃତି ଭ୍ରଂଶ ହେଉଛି, ସ୍ମୃତି ଭ୍ରଂଶ ହେଲେ ବୁଦ୍ଧିନାଶ ହେଉଛି, ବୁଦ୍ଧିନାଶ ହେଲେ ଆମର ପତନ ହୋଇଯାଉଛି। କିନ୍ତୁ କାମଟା ଯେତେବେଳେ ପୂରଣ କରାଯିବ, ଯାହା ଚାହୁଁଥିଲେ ସେଇଟା ପୂରଣ ହୋଇଗଲା, ସେଥିରେ ଲୋଭ ଆସିବ, ଆହୁରି ଦରକାର, ଆହୁରି ଦରକାର, ଆହୁରି ଦରକାର। ଏଇଭଳି ଭାବରେ କାମ ବାଧାପ୍ରାପ୍ତ ହେଲେ କ୍ରୋଧ, ଆଉ ପୂରଣ ହୋଇଗଲେ ଲୋଭ। ତେଣୁ ଏଇ ତିନୋଟି ଜିନିଷ ହେଉଛି ପରିପୂରକ ବସ୍ତୁ, କାମ କ୍ରୋଧ ତା ଲୋଭ ତସ୍ମାତ୍ ଏଇ ତୃତୀୟ ତେଜ। ତେଣୁ ଭଗବାନ କହିଲେ ଏଇ ତିନୋଟିକୁ ତ୍ୟାଗ କରିବା। ତ୍ୟାଗ କେମିତି କରିବା? ଆମର ବୈଷ୍ଣବ ଯେଉଁ ଆଚାର୍ଯ୍ୟ ରହିଛନ୍ତି ନରୋତ୍ତମ ଦାସ ଠାକୁର କହିଲେ କେମିତି ଏ ତିନୋଟିକୁ ତ୍ୟାଗ କରିବା, କେମିତି? କାମ କୃଷ୍ଣ କର୍ମାର୍ପଣେ, କାମଟାକୁ ଆମର ଯେଉଁ ବିଭିନ୍ନ ପ୍ରକାର କାମ ରହିଛି ଆମେ ତ୍ୟାଗ କରିପାରିବାନି। ଆମ ମନୁଷ୍ୟ ମାନେ ଆମ ଜୀବନ ଖାଲି ମନୁଷ୍ୟ ନୁହନ୍ତି, ସବୁ ଜୀବ ସମସ୍ତଙ୍କର କିଛି କିଛି କାମନା ରହିଛି। ତେଣୁ ଏ କାମଟାକୁ ଆମେ କେମିତି ବ୍ୟବହାର କରିବା ନା, କାମ କୃଷ୍ଣ କର୍ମାର୍ପଣେ, ଭଗବାନଙ୍କ ନିମିତ୍ତ ସେଇ କାର୍ଯ୍ୟକୁ, ଯେଉଁ କାମନା ସବୁ ରହିଛି ଆମେ କାର୍ଯ୍ୟ କରୁଛେ, ସେ କାର୍ଯ୍ୟକୁ ଭଗବାନଙ୍କୁ ଅର୍ପଣ କରିବା। କାମ କୃଷ୍ଣ କର୍ମାର୍ପଣେ, କ୍ରୋଧଟାକୁ କେମିତି ବ୍ୟବହାର କରିବା? କ୍ରୋଧ ଭକ୍ତ ଦ୍ୱେଷୀ ଜାନେ, ଭକ୍ତଙ୍କୁ ଯେଉଁମାନେ ଦ୍ୱେଷ କରୁଛନ୍ତି ବା ଭଗବାନ ପ୍ରତି ଯେଉଁମାନେ ଦ୍ୱେଷ ରହିଛି ତାଙ୍କ ବିରୁଦ୍ଧରେ ଆମେ କ୍ରୋଧଟାକୁ ଲଗେଇବା। ଯେଉଁଭଳି ଭାବରେ ହନୁମାନ ରାବଣ ବିରୁଦ୍ଧରେ ଯେଉଁ ଲଙ୍କାକୁ ଜାଳି ଦେଇଥିଲେ, କ୍ରୋଧ ମାଧ୍ୟମରେ ଲଙ୍କାକୁ ଜାଳି ଦେଇଥିଲେ। ଏବଂ ଲୋଭ କ'ଣ? ସାଧୁ ସଙ୍ଗ ହରି କଥା, ଆଜି ପ୍ରଭୁ ଆସିଲେ କଥା ଶୁଣିବା ପାଇଁ, ଚାହିଁଥିଲେ ଅଲଗା ସମୟରେ ଆସିପାରିଥାନ୍ତେ, କିନ୍ତୁ ଏଭଳି ସମୟରେ ଆସିଲେ ଯେମିତି କଥା ଶୁଣିହେବ, ଏ ଲୋଭ ଲୋଭ ଥିବାରୁ ତେଣୁ ଏ ଭଗବାନ କଥା ଶୁଣିବା ପାଇଁ ତାଙ୍କର ଆଗ୍ରହ ଆସିଲା। ଏବଂ ପ୍ରଭୁଙ୍କ ସାଙ୍ଗରେ ମଧ୍ୟ ଜଣେ ଆସିଛନ୍ତି ଗୋଟେ ବ୍ୟକ୍ତି, ସିଏ ମଧ୍ୟ ଏ ସତ୍ସଙ୍ଗର ଫାଇଦା ଉଠେଇଲେ, ସେ ମଧ୍ୟ ଆପଣ ଯେଉଁ ସତ୍ସଙ୍ଗ କଲେ, ସିଏ ମଧ୍ୟ ଏ ସତ୍ସଙ୍ଗ ଫାଇଦାରେ ଭଗବାନ କଥା ଶ୍ରବଣ କଲେ। ନହେଲେ ସତ୍ସଙ୍ଗଟା ମିଳିବାରେ ବହୁତ ରେୟାର ସତ୍ସଙ୍ଗ, ସତ୍ସଙ୍ଗ ଚାରିଆଡ଼େ ରହିଛି ସତ୍ସଙ୍ଗ। ସତ୍ସଙ୍ଗର ମହିମା ବର୍ଣ୍ଣନା କରାଯାଇଛି ଭାଗବତ ଦୁଇଥର କୁହାଯାଇଛି, ତୁଳୟାମ ଲଗ୍ନା ବି ନ ସ୍ୱର୍ଗମ ନା ପୁନର୍ଭବମ ଭାଗବତ ସଙ୍ଗେ ସଙ୍ଗେ ମର୍ତ୍ତ୍ୟାନାମ କିମତା ଶିଷ। ଯେଉଁମାନେ ଭୌତିକ ଜଗତରେ ଏହି ବିଶ୍ୱକୋଟି ସ୍ୱର୍ଣ୍ଣକାଦୃଶ ସେମାନେ କହିଛନ୍ତି ଏବଂ ପ୍ରଚେତାମାନେ ମଧ୍ୟ କହିଛନ୍ତି, ପ୍ରଥମ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଦୁଇ ସ୍ଥାନରେ ଏହି ଶ୍ଲୋକଟି କୁହାଯାଇଛି। ମାନେ ଦେଖିଲେ ବହୁତ ସ୍ପିଡ଼ ନାହିଁ ତ, ପାଞ୍ଚ ତିନି ଦୁଇ ତିନି କରନ୍ତୁ, ବେଶୀ ସ୍ପିଡ଼ କରନ୍ତୁ, ସେଇଟା ବହୁତ ସ୍ପିଡ଼ ହେଇଯିବ, ଦେଖିଲେ ସେ ଇଏଟା ରହିଛି, ସେ ଇଏଟା ରହିବ। ତେଣୁ ଏ ଯେଉଁ ରହିଛି କ'ଣ, ତୁଳିଆ ଲଭେ ନା, ଗୋଟିଏ ସତ୍ସଙ୍ଗର ଗୋଟିଏ ଲଭ, ଲଭ କହିଲେ କ'ଣ, ଏଗାର ଭାଗରୁ ଭାଗେ, ୱାନ୍ ଇଲେଭେନ୍ ତେବେ ସେକେଣ୍ଡ, ଏଗାର ଭାଗରୁ ଭାଗକୁ ଗୋଟେ ଲଭ କୁହନ୍ତି। ଏତିକି ସହିତ ଲଭ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ, ଗୋଟିଏ ଏତିକି ସାଧୁ ସଙ୍ଗ କଲା ମାନେ ସବୁକିଛି ସିଦ୍ଧି ଜଣେ ପ୍ରାପ୍ତ ହେଇଯିବ। ତୁଳିଆମ ଲଭେ ନା ବି ନ ସ୍ୱର୍ଗମ, ସେହିଭଳି ଭାବରେ ସାଧୁ ସଙ୍ଗ ସହିତ ସ୍ୱର୍ଗ ମଧ୍ୟ ତୁଳନୀୟ ହେଇପାରିବ ନାହିଁ, ନ ସ୍ୱର୍ଗମ ନ ପୁନର୍ଭବମ। ପୁନର୍ଭବମ କହିଲେ ଯେଉଁମାନେ ମୁକ୍ତି ପାଇଯାଉଛନ୍ତି, ଭୌତିକ ଜଗତରୁ ମୁକ୍ତି ପାଇଯାଉଛନ୍ତି ବା ଭଗବତ ଧାମକୁ ଯାଉଛନ୍ତି, ସେଇଟା ମଧ୍ୟ ସମାନ ହେଇପାରିବ ନାହିଁ। ଭଗବତ ସଙ୍ଗୀ ସଙ୍ଗସ୍ୟ, ଭଗବାନଙ୍କର ଯେଉଁମାନେ ଭକ୍ତ, ଭଗବତ ଭକ୍ତ ତାଙ୍କର ସଙ୍ଗୀ, ଭଗବତ ସଙ୍ଗୀ ସଙ୍ଗସ୍ୟ, ଭଗବାନଙ୍କ ସଙ୍ଗୀ କହିଲେ ଭଗବାନ ଭକ୍ତ, ତାଙ୍କର ଯଦି ଆମେ ସଙ୍ଗ କରିବା, ମର୍ତ୍ତ୍ୟାନ କିମ୍ବା ଆଶିଷ, ମର୍ତ୍ତ୍ୟ ଜଗତରେ ଆଉ କ'ଣ ଅଧିକ ଆଶିଷ ରହିଛି ବା ଆଉ କ'ଣ ଅଧିକ ଆଶୀର୍ବାଦ ରହିଛି? ଏ ସତ୍ସଙ୍ଗ ହେଉଛି ଏତେ ମହାନ, ପ୍ରଭୁପାଦ ମହାରାଜ ସେଠି ସାରା ପୃଥିବୀରେ ଏଇ ଇସ୍କନ କେନ୍ଦ୍ର କରିଛନ୍ତି, ଏ ସତ୍ସଙ୍ଗର ପ୍ରଭାବ, ସତ୍ସଙ୍ଗ ପ୍ରଦାନ କରାଯାଉଛି, ସତ୍ସଙ୍ଗ ମାଧ୍ୟମରେ ଭଗବାନ କଥା କୁହାଯାଉଛି, ଏ କଥା ଶ୍ରବଣ କରିକିରି ବା ସାଧୁସଙ୍ଗ କରିକି ଭଗବାନ ସେବାରେ ନିଯୁକ୍ତ ରହିକିରି ସେମାନେ ଏଇ ସତ୍ସଙ୍ଗ ମାଧ୍ୟମରେ ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ବସ୍ତୁ ସେମାନେ ପ୍ରାପ୍ତ ହେବେ, ଆଠାରୁ ଅଧିକ କିଛି ଆଶୀର୍ବାଦ ନାହିଁ ଭୌତିକ ଜଗତରେ। ମର୍ତ୍ତ୍ୟାନାମ, ମର୍ତ୍ତ୍ୟାନାମ କହିଲେ ଭୌତିକ ଜଗତକୁ ମର୍ତ୍ତ୍ୟ ଜଗତ ବୋଲି କହୁଛନ୍ତି, କରୋନାରେ କେତେ ଲୋକ ମୃତ୍ୟୁବରଣ କଲେ ବା ଅନ୍ୟ ବିଭିନ୍ନ ପ୍ରକାର ରୋଗରେ ବିଭିନ୍ନ ପ୍ରକାର ଲୋକମାନେ ମୃତ୍ୟୁବରଣ କରୁଛନ୍ତି, କିଛି ରୋଗ ନହେଲେ ମଧ୍ୟ ମର୍ତ୍ତ୍ୟ ଜଣେ ଜନ୍ମ ହେଉଛି ମାନେ ମୃତ୍ୟୁବରଣ କରିବ, ଯାହା ତ ସେଇ ଧ୍ରୁବ ମୃତ୍ୟୁ, ଜଣେ ଜନ୍ମ ହେଉଛି ମାନେ ମୃତ୍ୟୁବରଣ କରିବ। ତେଣୁ ଏ କାହିଁକି ନା, ଜଣେ ସତ୍ସଙ୍ଗ କରୁନଥିବାରୁ ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛି। ଜଣେ ଯେତେବେଳେ ସତ୍ସଙ୍ଗ କରୁଛନ୍ତି ସେତେବେଳେ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା ପାଇଁ ସେ ସୁଯୋଗ ପ୍ରାପ୍ତ ହେଉଛନ୍ତି। ହରେ କୃଷ୍ଣ 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 ହରେ ହରେ। ହରେ ରାମ 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 ଭଗବାନଙ୍କ ଶରଣରେ ଗଲେ ଜଣେ ଜନ୍ମ ମୃତ୍ୟୁ ଚକ୍ରରୁ ପାର ହେଇଯିବ। ଜଣେ ଜନ୍ମ କ'ଣ ଭଗବାନଙ୍କ ଶରଣରେ ଯିବା ପାଇଁ ଏତେ ସହଜ ନୁହଁ, ଜଣେ କରିପାରିବ ନାହିଁ, କିନ୍ତୁ ଭଗବାନ କିଏ ଜାଣିନ୍ତି ନାହିଁ। ଭୌତିକ ଜଗତରେ ଘୁରି ବୁଲୁଛନ୍ତି, ଅନାଦି କାଳରେ ଘୁରି ବୁଲୁଛନ୍ତି ଭଗବାନ ଭୁଲି ଯାଇଥିବାରୁ। ତେଣୁ ଜଣେ ଯେତେବେଳେ ତାଙ୍କ ବହୁ ଭାଗ୍ୟକ୍ରମରେ ବ୍ରହ୍ମାଣ୍ଡ ଭ୍ରମିତି କୋହନ ଭାଗ୍ୟବାନ ଯିବ, ବ୍ରହ୍ମାଣ୍ଡରେ ଏଇଭଳି ଭାବରେ ଘୁରି ବୁଲୁଛନ୍ତି, କେତେ ଅନାଦି କାଳରୁ ଆମେ ଘୁରି ବୁଲୁଛେ ଭୌତିକ ଜଗତରେ। ତେଣୁ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ, ଗୁରୁଦେବଙ୍କ କୃପା ବା କୃଷ୍ଣଙ୍କ କୃପାରୁ ଗୁରୁ ମିଳନ୍ତି, ଗୁରୁଙ୍କ କୃପାରୁ କୃଷ୍ଣ ମିଳନ୍ତି। ତେଣୁ ଏଇଭଳି ଭାବରେ ଜଣେ ଭକ୍ତି ପ୍ରାପ୍ତ ହୋଇକରି ଭଗବାନ ଭଜନ କରନ୍ତି, ଏ ଭୌତିକ ଜଗତ ଉଦ୍ଧାର ପାଆନ୍ତି, ନହେଲେ ଘୁରି ବୁଲୁଥିବେ। ଏଇଭଳି ସତ୍ସଙ୍ଗ, ସତ୍ସଙ୍ଗ ଏତେ ମହାନ ରହିଛି, ସତ୍ସଙ୍ଗ ବିଷୟରେ ବହୁତ କଥା ରହିଛି। ତେଣୁ ଏ ଅସତ୍ସଙ୍ଗର ପ୍ରଭାବରୁ ଏ ଯେଉଁ ଏବଂ ଭିନ୍ନ ମତ ତାଙ୍କର ମତ ବଦଳିଗଲ, ଆଗରୁ ଚିନ୍ତା କରୁନଥିଲେ ସେ କଥା, ବିବାହ ହେଲା, ଧୁମଧାମ ହେଲା, କେତେ କ'ଣ ପାଳନ ହେଲା ସେ କଥା ଚିନ୍ତା କରିନାହାନ୍ତି। ତା ପୂର୍ବରୁ ଅବଶ୍ୟ ଗୋଟେ ଘଟଣା ହେଇଥିଲା, କ'ଣ ନା ସତ୍ରାଦିତ ସମ୍ମତି ଦେଇ ବା ପ୍ରତିଶ୍ରୁତି ଦେଇଥିଲେ ତାଙ୍କର କନ୍ୟାଙ୍କୁ ତାଙ୍କ ସହ ବିବାହ କରିବେ। ବହୁତ ବ୍ୟକ୍ତି ଚାହୁଁଥିଲେ ସତ୍ୟଭାମାଙ୍କୁ ବିବାହ କରିବା ପାଇଁ, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ସେହି ଆଳ ଦେଖେଇଲେ ବର୍ତ୍ତମାନ କୃତବର୍ମା ଏବଂ ନକ୍ରୁର କହିଲେ ସତ୍ରାଜିତ ଆମକୁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କ କନ୍ୟାଙ୍କୁ ବିବାହ କରିବା ପାଇଁ, କିନ୍ତୁ ସେ କୃଷ୍ଣଙ୍କୁ ବିବାହ ଦେଲେ, କାହିଁକି ସେ ଜୀବନ ଧାରଣ କରି ରହିବେ, ସେ ପ୍ରତିଶ୍ରୁତି ଭଙ୍ଗ କଲେ ତାଙ୍କୁ କାହିଁକି ହତ୍ୟା କରାନଯିବ, ଏଇଭଳି ଭାବରେ ତାଙ୍କ ମତକୁ ପରିବର୍ତ୍ତିତ କରିଦେଲେ। ତେଣୁ ଶୟାନମ ଅବଧିତ ଲୋଭା, ସେ ଶୟନ କରିଥିଲେ ସେହି ସମୟରେ ଯାଇକରି ତାଙ୍କୁ ହତ୍ୟା କଲେ, ଅବଧିତ ଲୋଭା ଲୋଭବଶତଃ। ସେ କହିନାହାନ୍ତି ଯେଉଁ ଆଲୋଚନା କରୁଥିଲେ ସେ କହିଲେ ନାହିଁ, ସେ କହିଲେ ନାହିଁ ମଣି ଯେଉଁ ପ୍ରାପ୍ତ ହେବା 877 କେଜି ସୁନା ଆସିବା ତିନି ଭାଗ କରିକି ନେବା। ପ୍ରଭୁପାଦ ମହାରାଜ ଗୋଟେ କଥା କହନ୍ତି, ଏଇ ଯେଉଁ ରହିଛି କ'ଣ, ଆମେ ଲୋଭ ଚୋରମାନେ କହିବେ ଆମେ ନ୍ୟାୟ ଭାବରେ ସବୁ ବଣ୍ଟନ କରିବୁ, ଚୋରମାନେ ସବୁ ଚୋରି କଲେ, ଚୋରି କରିକିରି ଆସିକିରି କହୁଛନ୍ତି ଯେତେବେଳେ ବଣ୍ଟା ହେବ ଚୋରି ଯାହା ସବୁ ଦ୍ରବ୍ୟ ମିଳିଲା ତାକୁ କହିବେ ଏଇଟାକୁ ଆମେ ନ୍ୟାୟ ଭାବରେ ବଣ୍ଟନ କରିବା, ଅନ୍ୟାୟ କରିବା ନାହିଁ। ମନେକର ମିଳିଲା 80 କେଜି ସୁନା ମିଳିଲା, ଚାରିଜଣ ଅଛନ୍ତି 20-20 କେଜି ବାଣ୍ଟି ନେବା, ଏଇଭଳି ନ୍ୟାୟ ଭାବରେ ବଣ୍ଟନ କରିବା। ଚୋରମାନଙ୍କର ଯେଉଁ ନ୍ୟାୟ ଭାବରେ ବଣ୍ଟନ ଯେଉଁ ନୀତି ରହିଛି ସେଇଭଳି ଭାବରେ କଥା, ନ୍ୟାୟ ଭାବରେ କ'ଣ ବଣ୍ଟନ କରିବେ, ଯେଉଁ ସେମାନେ ସେ କଥା କହିନାହାନ୍ତି, ତାଙ୍କୁ ସେସବୁ ଆଲୋଚନା କରିନାହାନ୍ତି। କାହିଁକି ନା ସେ ଚାହୁଁଥିଲେ ଯେ ଇ ମଣିଟାକୁ ଲୋଭ ଦେଖେଇକିରି, ଇ ମଣିଟାକୁ ଭାବିକି କହିକିରି ଇଏ ତାଙ୍କୁ ହତ୍ୟା କରିବ। ହତ୍ୟା କଲେ ତା ପରବର୍ତ୍ତୀ ଅବସ୍ଥା ସେମାନେ ଜାଣନ୍ତି, ଅକ୍ରୁର ଜାଣନ୍ତି, ଆଉ ଜଣେ ସେ ମହାଜନ ଭଳି ଅକ୍ରୁର ବହୁତ ଜଣେ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ, ଜାଣନ୍ତି କ'ଣ କ'ଣ ଘଟଣା ହେବ। ତେଣୁ କୃତବର୍ମା ବା ଅକ୍ରୁର କେହି କହିଲେ ନାହିଁ ଏ ମଣିକୁ ଯାହା ମିଳିବ, ଯାହା ମିଳିବ ଆମେ ତିନି ବାଣ୍ଟିକି ନେବା, ସେ କଥା କେହି କହିଲେ ନାହିଁ। ଆକୁ ଲୋଭ ଦେଖେଇଦେବେ, ଏ ମଣିଟା ବାହାରିବ, ମଣିଟା ଆଣିବ, ତମେ ତାକୁ ହତ୍ୟା କରିକି ନିଆସ ମଣି। ତେଣୁ ଏଇଭଳି ଭାବରେ ଶୟାନମ ଅବଧିତ ଲୋଭା, ଲୋଭ କାରଣରୁ ତାଙ୍କୁ ସେ ସାହିତ୍ୟ ଅବସ୍ଥାରେ ବା ଶୋଇଥିଲା ବେଳେ ଯାଇ ତାଙ୍କୁ ହତ୍ୟା କଲେ। ସପାପ କ୍ଷୀଣ ଜୀବିତ, ସପାପ ଏଇଟା ଗୋଟେ ପାପ ହେଇଗଲା, ତେଣୁ ସେ ପାପରେ ତାଙ୍କର ଜୀବନ ମଧ୍ୟ ଶେଷ ହେଇଗଲା। ଏ ଯେଉଁ ତାଙ୍କର ଜୀବନ ନେବା ପାଇଁ ବସିଗଲେ, ସତ୍ରାଜିତଙ୍କ ଜୀବନ ନେଇଗଲେ, ତାଦ୍ୱାରା ଏ ପାପ କାର୍ଯ୍ୟରେ ନିଜର କ୍ଷୀଣ ଜୀବିତ, ତାଙ୍କର ଯେଉଁ ଜୀବନ ଥିଲା ସେଇଟା ମଧ୍ୟ କ୍ଷୀଣ ହେଇଗଲା। ଭାଗବତର ଗୋଟେ ଶ୍ଳୋକ ଅଛନ୍ତି 10 ଚତୁର୍ଥ ଅଧ୍ୟାୟରେ, ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାଶିଷ ଏବଚ ହନ୍ତି ଶ୍ରେୟାଂଶି ସର୍ବାଣୀ କୁଂସୋ ମହତ ଅତିକ୍ରମ। ଏ ଯେଉଁ କଂସ ପ୍ରସଙ୍ଗରେ ଏଇ କଥାଟି ରହିଛି, କଂସ ଏଇଟା ଅଛି ନା, ଏସବୁଟି 10 ଚତୁର୍ଥ ଅଧ୍ୟାୟରେ, ଆୟୁ ଆମର ଯେଉଁ ଆୟୁଷ ଅଛି ଏଇଟାକୁ ଯେଉଁ ଆୟୁଷଟା ଯେଉଁ ରହିଛି ସମସ୍ତଙ୍କର ଆୟୁଷ ଫିକ୍ସ ହେଇକି ରହିଛି, କିଏ କେତେ ବର୍ଷ ଜନ୍ମ ଗ୍ରହଣ କରିବ, କିନ୍ତୁ ସେ ଆୟୁଷଟାକୁ ଆମେ ବଢ଼େଇ ପାରିବା କମେଇ ପାରିବା। ସବୁ ରେଗୁଲେଟିଭ ଭାବରେ ରେଗୁଲେଟିଭ ପ୍ରିନ୍ସିପଲ ଭାବରେ ଯଦି ଗ୍ରହଣ କରିବା, ଜୀବନଯାପନ କରିବା, ତାହେଲେ ଆୟୁଷଟା ବଢ଼ିଯିବ। କେମିତି ବଢ଼ିବ ନା, ଏମିତି ରହିଛି କଥା, ଯେ କ'ଣ ଆୟୁଷ ଯେଉଁ ଆମେ କେତେଟା ନେଉଛେ ନିଶ୍ୱାସ ନେଉଛେ ସେଇଟା ଫିକ୍ସ ହେଇଛି, ଏତିକିଟା ନିଶ୍ୱାସ ଜଣେ ନେବେ। ତେଣୁ ଏଇଟାକୁ ଯେଉଁମାନେ ପ୍ରାଣାୟାମ ଇତ୍ୟାଦି କରୁଛନ୍ତି ଏ ନିଶ୍ୱାସଟାକୁ ସେଇଭଳି ଭାବରେ କଣ୍ଟ୍ରୋଲ କରୁଛନ୍ତି, ତେଣୁ ତାଙ୍କ ଆୟୁଷ ବଢ଼ିଯାଉଛି ବା ସତ୍ସଙ୍ଗର ପ୍ରଭାବ ମଧ୍ୟ ଆୟୁଷ ମଧ୍ୟ ବଢ଼ିଯାଉଛି। ଯେମିତି ଆମେ ଦେଖୁଛେ ଅଜାମିଳ, ଅଜାମିଳ ପ୍ରସଙ୍ଗ ରହିଛି, 88 ବର୍ଷ ବୟସରେ ତାର ମୃତ୍ୟୁ ହୋଇଯାଇଥିଲା, ମୃତ୍ୟୁ ହୋଇଯାଇଥିଲା ମାନେ ମୃତ୍ୟୁ ସମୟ ଆସିଯାଇଥିଲା, କିନ୍ତୁ ସେ ଯେଉଁ ଭଗବାନ ନାମ ନେଲେ ଏସବୁ କଲେ ବା ବିଶେଷ ଭାବରେ ଯେତେବେଳେ ମୃତ୍ୟୁ ସମୟରେ ଯେତେବେଳେ ଯମରାଜ ଦୂତମାନେ ଆସି ପହଞ୍ଚିଗଲେ, ତିନି ଜଣ ଦୂତ ଆସି ପହଞ୍ଚିଗଲେ କାହିଁକି ନା ଆମେ ତିନି ପ୍ରକାର କାର୍ଯ୍ୟ କରୁଛେ, କାୟ ମନ ବାକ୍ୟ, ଶରୀର ଦ୍ୱାରା କାର୍ଯ୍ୟ କରୁଛେ, ମନ ଦ୍ୱାରା କାର୍ଯ୍ୟ କରୁଛେ ଏବଂ ବାକ୍ୟ ଦ୍ୱାରା କଥାରେ ମଧ୍ୟ କଥା କହୁଛେ, କଥା କହୁଛି ସେ ମଧ୍ୟ ଗୋଟେ କାର୍ଯ୍ୟ। ତେଣୁ ଏଇ ଯେଉଁ ତିନି ପ୍ରକାର କାର୍ଯ୍ୟ ହେଉଛି ଏଇ ତିନି ପାଇଁ, ସେଥିପାଇଁ ଯମରାଜଙ୍କ ତିନି ଜଣ ଦୂତ ଆସି ପହଞ୍ଚିଗଲେ। ତେଣୁ ଯମରାଜଙ୍କ ଦୂତ ଯେଉଁ ରହିଛି ନିକଟାଣ ରୂପ ଦେଖିକରି ଭୟ କରିକିରି, ତାଙ୍କର 5 ବର୍ଷର ବାଳକ ଥିଲା ଦଶମ ପୁତ୍ର ପାଖରେ ଖେଳୁଥିଲା, ତେଣୁ ସେ ନାରାୟଣାୟ ଏତିକି ବହୁତ ଉଚ୍ଚ ସ୍ୱରରେ କ୍ରନ୍ଦନ କରି କହିଲା, ନାରାୟଣ ଆୟ ଯେତେବେଳେ କହିଦେଲା ସେଇ ସମୟରେ ନାରାୟଣ ଆସିଗଲେ, ନାରାୟଣଙ୍କ ଚାରି ଦୂତ ଆସି ପହଞ୍ଚିଗଲେ, ତେଣୁ ଇଏ ଗୋଟେ ସତ୍ସଙ୍ଗ, ତାର ସତ୍ସଙ୍ଗର ମିଳିଗଲା ପ୍ରଭାବ ମିଳିଗଲା, ସତ୍ସଙ୍ଗ ପ୍ରଭାବରେ ତାଙ୍କର ଆୟୁଷ ବଢ଼ିଗଲା। ତାପରେ ଏସବୁ ଲୀଳାଟି ରହିଛି ନା, ଆମେ ଏଇଟା ବର୍ଣ୍ଣନା କରିବା ନାହିଁ, ସେ ତ ଯମରାଜ ଦୂତମାନେ ସେ ଫେରିଗଲେ କାରଣ ଏଇ ଭଗବାନଙ୍କ ନାମ ନେଉଥିଲା, ଅଜାଣତରେ ତାର ପୁତ୍ରର ନାମ ହେଉଛି ନାରାୟଣ, ନାରାୟଣ ନାରାୟଣ ଆୟ, ନାରାୟଣ ଯାଅ, ନାରାୟଣ ଖାଅ, ନାରାୟଣ ଏଇସବୁ ନାଁରେ ଅନେକ ଆଚାର୍ଯ୍ୟମାନେ କହିଛନ୍ତି। ଯେତେ ଯେଉଁ ସମୟରେ ତାର ନାମକରଣ ହେଲା ତା ପରଠୁ ଆଜି ପର୍ଯ୍ୟନ୍ତ କେତେ ସେ ନାରାୟଣ ନାମ ଉଚ୍ଚାରଣ କରିଛି ତା ରହିଛି ହିସାବ, ରହିଛି ଆଚାର୍ଯ୍ୟମାନେ ସବୁ ହିସାବ କରିଛନ୍ତି କେତେ ଥର ନାମ ରହିଛି। ଆମେ ଯେଉଁ ଭଗବାନଙ୍କ ନାମ ନେଉଛେ କେତେ ଥର ନାମ ନେଉଛେ, ଆମର ଗୋଟିଏ ମହାମନ୍ତ୍ର ନେଲା ମାନେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ଏ 16 ନାମ ରହୁଛେ, କିନ୍ତୁ ଏ 16 ନାମରେ ମଧ୍ୟ ତା ଦେହରେ ମଧ୍ୟ ଅଲଗା ଅଲଗା ହିସାବ ରହିଛି। କ'ଣ ନା, ଗୋଟିଏ ରାମ ନାମ 1000 ବିଷ୍ଣୁଙ୍କ ନାମ ସହିତ ସମାନ, ବିଷ୍ଣୁ ସହସ୍ର ନାମ ସହିତ ସମାନ, ରାମ ରାମ ଏତି ରାମ ଏତି ରମେ ରାମ ମନ ରାମେ, ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାମ, ଗୋଟିଏ ରାମ ନେଉଛେ ମାନେ ବିଷ୍ଣୁଙ୍କର 1000 ନାମ ନେଉଛେ, ତାକୁ ହିସାବ କରନ୍ତୁ କେତେ ହେଲା, ଗୋଟିଏ ରାମ ନାମ ନେଉଛେ ମାନେ 1000 ନାମ ନେଲେ, ବିଷ୍ଣୁଙ୍କର ନାମ ନେଲେ। ତେଣୁ ସେହିଭଳି ଭାବରେ ଗୋଟିଏ କୃଷ୍ଣଙ୍କର ନାମ ନେଉଛେ ମାନେ 3000 ବିଷ୍ଣୁଙ୍କର ନାମ ନେଉଛେ, ଗୋଟିଏ ରାମ ନାମ ଏ ଗୋଟିଏ କୃଷ୍ଣଙ୍କର ନାମ 3 ରାମ ନାମ ସହିତ ସମାନ ବା 3000 ବିଷ୍ଣୁଙ୍କ ନାମ ସହିତ ସମାନ, ଆକୁ ହିସାବ କରନ୍ତୁ ତ ଗୁଣାଗୁଣି କରିକି କେତେ ଲକ୍ଷ ନାମ ନେଉଛେ ଆମେ ଗୋଟିଏ ମହାମନ୍ତ୍ରରେ, ଏତିକି ନାମ ଭଗବାନଙ୍କ ନାମ ରହିଛି, ତାର ମହାତ୍ମ୍ୟ ରହିଛି ଏଠି, 16 ବାଳ ଯେଉଁ ଜନ୍ମ କରୁଛନ୍ତି ଏତେ କୋଟି କୋଟି ନାମ ହେଇଯାଉଛି ଭଗବାନଙ୍କ ନାମ ନେଉଛନ୍ତି। ତେଣୁ ସେହିଭଳି ଭାବରେ ଯମରାଜ ଦୂତମାନେ ବୁଝିପାରୁନଥିଲେ ନାମର ମହାତ୍ମ୍ୟ, ତେଣୁ ପ୍ରଥମତଃ ପାଇଁ ତାଙ୍କ ଜୀବନରେ ଏଇ ଶିକ୍ଷାଟି ସେମାନେ ପ୍ରାପ୍ତ ହେଲେ, ତା ପୂର୍ବରୁ ସେ ଶିକ୍ଷାଟି ଯମରାଜ ଦେଇନଥିଲେ ତାଙ୍କୁ, ଏ ନାମର ମହାତ୍ମ୍ୟ ବହୁତ ବର୍ଣ୍ଣନା କରାଯାଇଛି। ତେବେ ଖାଲି ଆମେ ଗୋଟିଏ କଥା କହିବା ଯେ ଏ ଯେଉଁ ନାମ ନେଉଥିଲେ ଇଏ କହିଲେ ନାରାୟଣଙ୍କ ଦୂତମାନେ କହିଲେ କହିଲେ ଏଇ ଯେଉଁ ଭଗବାନଙ୍କ ନାମ ପୁଅକୁ ଲକ୍ଷ୍ୟ କରି ନେଲେ ମଧ୍ୟ ଏଇଟା ହେଉଛି ନାମ ଭାଷ, 4 ପ୍ରକାର ନାମ ଭାଷ ରହିଛି, ତା ଦେହରୁ ଇଏ ଗୋଟିଏ ନାମ ଭାଷ, ଏ ନାମ ଭାଷରେ ମଧ୍ୟ ସେ ମୁକ୍ତି ପାଇଯିବ। ସେ କହିଲେ ଅୟଂ ହି କୃତ ନିର୍ବେଶ ହୋ ଜନ୍ମ କୋଟିଆ ହଂସାମତି ଯତ୍ ଯତ୍, ଯେଉଁଗୁଡ଼ାକ ସେ କହିଲେ ଯମରାଜ ଦୂତମାନେ କହିଲେ ଏଇ ବହୁତ ପ୍ରକାର ପାପ କାର୍ଯ୍ୟ କରିଛି ଆର କୌଣସି ପ୍ରାୟଶ୍ଚିତ କରିନାହାନ୍ତି, ତେଣୁ ଆମେ ନେଇଯିବୁ ଯମ ଲୋକକୁ ନେଇଯିବୁ, କିନ୍ତୁ ଇଏ କହିଲେ ଏ ସବୁ ପ୍ରାୟଶ୍ଚିତ କରିସାରିଛନ୍ତି କେତେବେଳେ ନା ଯତ୍ ବ୍ୟାଜ ହାର ବିବସ ହୋ, ତମେ ଯେତେବେଳେ ତାର ଶରୀର ଯେଉଁ ଅନ୍ତ ଶରୀର ରହିଛି ସୂକ୍ଷ୍ମ ଶରୀର ରହିଛି ତା ଦେହରେ ଯମ ପାହାସ ପକାଇକି ଟାଣିବା ପାଇଁ ବସିଥିଲ, ସେତେବେଳେ ସେ କ'ଣ କହିଥିଲା ନା ସେ ତା ପୁଅକୁ ଡାକିଥିଲା ନା 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 ସେ ହେଉଛି ଭଗବାନଙ୍କ ନାମ ନାରାୟଣ, ଯତ୍ ବ୍ୟାଜ ହାର ବିବସ ନାମ ସ୍ୱସ୍ଥ ହେନ ଘରେ, ଇଏ ହରିଙ୍କର ନାମ ଇଏ ସବୁକିଛି ସ୍ୱସ୍ତି ସବୁକିଛି ସୁମଙ୍ଗଳ ପ୍ରଦାନ କରିବ ସ୍ୱସ୍ତି ଆନନ୍ଦ ହଁ ତୁମେ ଏ ଗୋଟିଏ ଜନ୍ମର ପାପର ଲିଷ୍ଟ ଦେଲ କିନ୍ତୁ କୋଟିଏ ଜନ୍ମର ଯଦି ବି କିଛି ପାପ ରହିଛି ତୁମେ ତ ଜାଣିନ ବା ସେ ବିଷୟରେ ତୁମକୁ ରେକର୍ଡ଼ ପାଇନ ତାର ତୁମକୁ ଆସିନାହିଁ କିନ୍ତୁ କୋଟିଏ ଜନ୍ମର ପାପରେ ମଧ୍ୟ ସେ ମୁକ୍ତ ହୋଇଗଲା ଯେତେବେଳେ ସିଏ ଗୋଟିଏ ନାମ ନେଲେ ଆଚାର୍ଯ୍ୟମାନେ କହିଛନ୍ତି ଗୋଟେ ଧର ଇଏ ଯେଉଁ ରହିଛନ୍ତି ତାଙ୍କ ଗ୍ରାମ କାନ୍ୟକୁବୁଜା ଉତ୍ତରପ୍ରଦେଶରେ ରହିଛି କାନ୍ୟକୁବୁଜା ବର୍ତ୍ତମାନ ଯେଉଁ କନୌଜ ରହିଛି ସେଇ ସ୍ଥାନ ସେହି ସ୍ଥାନରେ ଅଜାମିଳ ଗୋଟେ ବ୍ରାହ୍ମଣ ପରିବାର ଜନ୍ମଗ୍ରହଣ କରିଥିଲା ଦ୍ୱିଜ କାଶ୍ଚିତ ବ୍ରାହ୍ମଣ କନୌଜର ବ୍ରାହ୍ମଣମାନେ ବହୁତ ଉନ୍ନତ ବ୍ରାହ୍ମଣ ବ୍ରାହ୍ମଣମାନଙ୍କ ଭିତରେ ମଧ୍ୟ ସ୍ତର ରହିଛି ସେ ଉନ୍ନତ ବ୍ରାହ୍ମଣ ଥିଲେ ଗୋଟେ ଧର କିନ୍ତୁ ଆହାର ପତନ ହୋଇଯାଇଛି ଅଜାମିଳର ପତନ ହୋଇଯାଇଛି ସବୁ ବିଭିନ୍ନ ପ୍ରକାର ଭିନ୍ନମତି ଯେଉଁ ରହିଛି ଭିନ୍ନମତିରୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଭିତରେ ଲିପ୍ତ ରହିଛି ଏହି ସମୟରେ ତାଙ୍କ ଗ୍ରାମକୁ କେତେଜଣ ସାଧୁ ଆସିଥିଲେ ସାଧୁ ଆସିଥିଲେ ସେମାନେ ଚାହୁଁଥିଲେ ସନ୍ଧ୍ୟା ହୋଇଗଲାଣି ଆଉ କୁଆଡ଼େ ଯିବେ ରହିଯିବେ ଏଠି ଆଉ ସକାଳ ହେଲେ ଆଉ କେଉଁଠିକି ଯିବେ ଏଇଭଳି ଭାବରେ ଯଦି ପଚାରିଲେ ତେଣୁ କେତେଜଣ କହିଲେ ଆମର ଗ୍ରାମରେ ବହୁତ ଜଣ ବିଖ୍ୟାତ ବ୍ରାହ୍ମଣ ଅଛନ୍ତି ନା କିଏ ସିଏ ନା ସିଏ ହେଉଛନ୍ତି ଅଜାମିଳ ବିଖ୍ୟାତ ବ୍ରାହ୍ମଣ ଅଛନ୍ତି ଆପଣ ତାଙ୍କ ଗୃହରେ ଯାଆନ୍ତୁ ବହୁତ ସୁନ୍ଦର ଭାବରେ ସିଏ ଆପଣ ଇଏ କରିବେ ଆପଣଙ୍କର ଇଏ କରିବେ କ'ଣ ସ୍ୱାଗତ କରିବେ କହିବାର ଉଦ୍ଦେଶ୍ୟ ଥିଲା ଇଏ ଗଲେ ତାଙ୍କୁ ସବୁ ବାଡ଼ିକିରି କରିବେ ଏଇଭଳି ଭାବେ ଭାବିକିରି କେତେଜଣ ତାଙ୍କୁ ପଠାଇଦେଲେ କିନ୍ତୁ ସେ ସାଧୁମାନେ ଯେତେବେଳେ ତାଙ୍କ ଗୃହକୁ ଗଲେ ସେ ସେତେବେଳେ ଇଏ ଅଜାମିଳ ନଥିଲେ ତାଙ୍କର ପତ୍ନୀ ଥିଲେ ଏଇଭଳି ଭାବରେ କଥା ଜାଣିଲେ ଯେ ତାଙ୍କ ପତ୍ନୀ ହେଉଛି ଜଣେ ବେଶ୍ୟା ଏଭଳିଆ ଜାଣିଲା ପରେ ସେ କ'ଣ କହିବେ ସେ ଫେରିଗଲେ କହିଲେ ଠିକ୍ ଅଛି ସାଧୁସଙ୍ଗ ସାଧୁସଙ୍ଗ ଲଭେ ମାତ୍ର ସାଧୁସଙ୍ଗ ସର୍ବସିଦ୍ଧି ହଁ ସେ ପିଲାର ପଚାରିଲେ ଯେଉଁ ପିଲା ରହିଛି ପିଲାର ନାମ କ'ଣ ନା ପିଲାର ନାମ କ'ଣ ହେଇନାହିଁ ନାହାର ନାମ ରଖିବେ ନାରାୟଣ ନାରାୟଣ ନାମ ରଖିବେ ଏହା କହି ଚାଲିଗଲେ ତେଣୁ ତାଙ୍କ ପତ୍ନୀ ସେ ନାରାୟଣ ନାମଟି ମନେ ରଖିଲେ ନାରାୟଣ ନାରାୟଣ ଭୁଲିଯିବେ କାଳେ ବୋଲି ମନେ ରଖୁଥିଲେ ଆମର ଯେମିତି ଇଏ କରନ୍ତି ଧାନ ମାପନ୍ତି ଏକ 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 ଏଇଭଳି ଭାବରେ ମାପନ୍ତି ସେଇଭଳି ଭାବରେ ତାଙ୍କ ସ୍ତ୍ରୀ ମଧ୍ୟ ଅଜାମିଳ ସ୍ତ୍ରୀ ମଧ୍ୟ କାଳେ ଭୁଲିଯିବା ନାମଟା ତାଙ୍କ ସ୍ୱାମୀ ଆସିଲେ କହିବେ ଆମ ନାମଟା ସେଇଆ ଦେବା ବଢ଼ିଆ ନାମ ତାକୁ ଭଲ ଲାଗିଲା ନାମଟା ଚିନ୍ତା କରୁଛନ୍ତି ତେଣୁ ତାଙ୍କ ସ୍ୱାମୀ ଯେତେବେଳେ ଆସିଲେ ଏସବୁ ଘଟଣା କହିଲେ 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 ଆମର ପିଲାର ନାମକରଣ କରିଦେଇଛନ୍ତି ନା କ'ଣ ନା ନାରାୟଣ କରିଦେଇଛନ୍ତି ତେଣୁ ଇଏ ପିଲାଦିନେ ଭଗବାନ ଭକ୍ତ ଥିଲେ ଭଗବାନ ପୂଜାପୂଜି କରୁଥିଲେ ସବୁ କରୁଥିଲେ ତାଙ୍କ ପିତାମାତାଙ୍କୁ ସାହାଯ୍ୟ କରୁଥିଲେ ପୂଜାରେ ତେଣୁ ଯେତେବେଳେ ଶୁଣିଲେ ଏଇ ନାମଟି ତାଙ୍କୁ ମଧ୍ୟ ଭଲ ଲାଗିଲା ତେଣୁ ସେ କହିଲେ ନାରାୟଣ ତାଙ୍କ ମାଆଙ୍କର କୋଳରେ ଥିଲେ ମାଆ କାଖିକି ରଖିଥିଲେ ସେ କହିଲେ ନାରାୟଣ ମାତୃ ଅଙ୍କା ମମ ଅଙ୍କ ମା କହିଲେ ଯେତେ ପ୍ରଥମ ଥର କହିଲେ ନାରାୟଣ ବୋଲି କହିଲେ ସେଇ ଗୋଟିଏ ଅର୍ଥରେ ସେଇ ଗୋଟିଏ ଶବ୍ଦରେ ତାଙ୍କର ସବୁ ପାପ ଦୂର ହୋଇଯାଇଛି ତା ପରଠୁ ନାରାୟଣ ଆସ ନାରାୟଣ ଖାଅ ନାରାୟଣ ଯାଅ ଯେତେ କହିଲେ ଏସବୁ କୃଷ୍ଣ ପ୍ରେମ ସେ ଲାଭ କରୁଥିଲେ ଏସବୁ ଆଚାର୍ଯ୍ୟମାନେ ସବୁ ଟୀକାରେ କହିଛନ୍ତି ତେଣୁ ଏହିଭଳି ଭାବରେ ଭଗବାନଙ୍କ ନାମର ମହାତ୍ମା ସବୁ ରହିଛି ତେଣୁ ଏ ଆୟୁ ଆୟୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଆୟୁଷ ଯେଉଁ ରହିଛି କାହାର କେତେ ବର୍ଷ ଆୟୁଷ ଅଛି କି କମ୍ ବେଶୀ ମଧ୍ୟ ହୋଇଯାଉଛି ସତସଙ୍ଗର ପ୍ରଭାବରେ ଅଜାମିଳଙ୍କର ଆୟୁଷ ବଢ଼ିଗଲା ତେଣୁ ସେ ଯମରାଜଙ୍କ ପାଖରୁ ଯମରାଜ ଦୂତମାନଙ୍କ ପାଖରୁ ଯଦି ମୁକ୍ତ ହେଲେ ସେତେବେଳେ ସେ ଗଲେ ହରିଦ୍ୱାର ପଳାଇଗଲେ 88 ବର୍ଷ ବୟସରେ ଆଉ କିଛି ଚିନ୍ତା ନ କରିକିରି ଘରେ କାହାକୁ ନ ଜଣେଇକିରି ପଳାଇଗଲେ ହରିଦ୍ୱାର ଯାଇ ଆସି ବାହାରିଲା ହରିଦ୍ୱାର ପହଞ୍ଚିଗଲେଣି ହରିଦ୍ୱାରରେ ଶ୍ରୀ ଭଗବାନଙ୍କୁ ଭଜନ କଲେ ହରେ କୃଷ୍ଣା 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 ହରେ 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 ରାମ 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 ଭଗବାନ ଭଜନ କରି 15 ବର୍ଷ କାଳ ପୁଞ୍ଜୀବନ ଧାରଣ କଲେ ଆୟୁଷ ବଢ଼ିଗଲା ଅସତସଙ୍ଗର ପ୍ରଭାବରେ ଆୟୁଷ କମିଯାଏ ବା ମାନେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଯଦି ସଦ୍ବ୍ୟବହାର କରାଗଲା ପୁଂସ ମହତ ଅତିକ୍ରମ ମହତ ବ୍ୟକ୍ତିଙ୍କୁ ଯଦି ଅପରାଧ କରାଗଲା ତାହେଲେ ଏସବୁ ନଷ୍ଟ ହୋଇଯିବ ଆୟୁ ପ୍ରଥମ ହେଉଛି ଆୟୁଷ ନଷ୍ଟ ହୋଇଯିବ ତାପରେ ସ୍ତ୍ରୀୟ ଯେମିତି ଆମେ ଦେଖୁଛେ କିଏ ହିରଣ୍ୟକଶିପୁ ହିରଣ୍ୟକଶିପୁ ମୃତ୍ୟୁବରଣ କରିନଥାନ୍ତେ ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲିଥାନ୍ତେ ତାଙ୍କର ଆୟୁଷ ଏତେ ଆୟୁଷ ପାଇ ମୃତ୍ୟୁବରଣ କରିବେ ନାହିଁ ଆଉ ନ୍ୟାଚୁରାଲ ମୃତ୍ୟୁ ହେବ ନାହିଁ ତାଙ୍କର ଭଗବାନ ଯଦି ହତ୍ୟା ନ କରିଥାନ୍ତେ ସେ ମୃତ୍ୟୁବରଣ କରିନଥାନ୍ତି ଏବଂ ସେ ଯଦି ପ୍ରହ୍ଲାଦଙ୍କ ପ୍ରତି ବିରୁଦ୍ଧାଚରଣ ନ କରିଥାନ୍ତେ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଥାନ୍ତେ ହିରଣ୍ୟକଶିପୁର ଶାସନ ଚାଲିଥାନ୍ତା କାରଣ ସେ ମୃତ୍ୟୁବରଣ କରିବେ ବ୍ରହ୍ମା ବର ଦେଇଛନ୍ତି
ମୃତ୍ୟୁବରଣ ଆଜି ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ଲୋକ ଜୀବିତ ରହିଛନ୍ତି ଆମର ବ୍ୟକ୍ତି ସବୁ ରହିଛନ୍ତି ଯେମିତି ପରଶୁରାମ ହନୁମାନ ବିଭୀଷଣ ଏମାନେ ସବୁ ରହିଛନ୍ତି ଅଶ୍ୱତ୍ଥାମା ଏମାନେ ସବୁ ଆଜି ପର୍ଯ୍ୟନ୍ତ ଜୀବିତ ରହିଛନ୍ତି ତେଣୁ ଆୟୁଷ ତାଙ୍କର ହରଣ ହେଇଗଲା ପ୍ରହ୍ଲାଦଙ୍କ ପ୍ରତି ଯେଉଁ ଅପରାଧ କଲେ ଭଗବାନ ତାକୁ ହତ୍ୟା କଲେ ବ୍ରହ୍ମାଙ୍କର ସବୁ ବରକୁ ରକ୍ଷା କରିକି ତାଙ୍କୁ ହତ୍ୟା କଲେ ଦିନରେ ମରିବ ନାହିଁ ରାତିରେ ମରିବ କେତେ ପ୍ରକାର ମର ଅମର ବର ପ୍ରାପ୍ତ ହେଇଥିଲେ ମରିନଥାନ୍ତି କିନ୍ତୁ ଭଗବାନ କ'ଣ ସେ ଅପରାଧ ହେଇଗଲା ମହତ୍ ଅତିକ୍ରମ ମହତ୍ ବ୍ୟକ୍ତିଙ୍କୁ ତାଙ୍କ ପ୍ରତି ଯଦି ଅପରାଧ କରାଯାଏ ଏ ସବୁଠାରୁ ବଡ଼ ଅପରାଧ ହେଉଛି ଏଇଟା ସେଥିପାଇଁ ଆମେ ସବୁଦିନ ସକାଳେ କହୁଛେ ଏଇଟା ଦଶ ନାମ ଅପରାଧ ଯେଉଁ ରହିଛି ପ୍ରଥମ ଅପରାଧ ହେଉଛି ଏଇଟା କ'ଣ ମହତ୍ ଅପରାଧ ମହତ୍ ଅତିକ୍ରମ ସେଇଟା ହେଉଛି ନମ୍ବର ୱାନ୍ ଦଶ ନମ୍ବର ଦଶଟି ଅପରାଧ ଭିତରେ ନମ୍ବର ୱାନ୍ ହେଉଛି ସେଇଟା ସେଥିପାଇଁ ପ୍ରଥମେ ତା ସେଇ କଥାଟା କୁହାଗଲା ଅର୍ଡ଼ର ଯେଉଁ ରହିଛି ଅର୍ଡ଼ର ରହିଛି ପ୍ରଥମେ ସେଇଟା କୁହାଗଲା ସେଇଟା ସବୁଠାରୁ ବଡ଼ ମହତ୍ ଅତିକ୍ରମ ସେଇଟା ତେଣୁ ଏସବୁ ନଷ୍ଟ ହେଇଯିବ ଆୟୁ ଶ୍ରିୟ ଶ୍ରିୟ କହିଲେ ଯେତେ ସୌନ୍ଦର୍ଯ୍ୟ ବା କ'ଣ ଯେତେ ଐଶ୍ୱର୍ଯ୍ୟ ରହିଛି ଐଶ୍ୱର୍ଯ୍ୟ ବହୁତ ଧନୀ ବ୍ୟକ୍ତି ରହିଛନ୍ତି କିନ୍ତୁ ଏ ଅପରାଧ ମାଧ୍ୟମରେ ତାଙ୍କ ସବୁ ଚାଲିଯାଏ କୁହାଯାଏ ଲକ୍ଷ୍ମୀଦେବୀ ଚଞ୍ଚଳା ବୋଲି କୁହାଯାଏ ଲକ୍ଷ୍ମୀଦେବୀ ଚଞ୍ଚଳା ଚଞ୍ଚଳା ସେ ସ୍ଥିର ରହିପାରିବେ ନାହିଁ ସେଥିପାଇଁ ଆମର ଓଡ଼ିଆର ଗୋଟେ କଥା ଅଛି କ'ଣ ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଫକୀର ଏଇଟା ରହିଛି ନା ନାଇଁ ଅଛି ଆଜି ରାଜା ଆସିନି ପୁଣି କାଲି ଦରିଦ୍ର ହେଇଯାଉଛନ୍ତି ଲକ୍ଷ୍ମୀଦେବୀ ଚଞ୍ଚଳା ସେ ରହିପାରିବେନି ଗୋଟେ ସ୍ଥାନରେ ସ୍ଥିର ହେଇକିରି କିନ୍ତୁ ଲକ୍ଷ୍ମୀଦେବୀଙ୍କର ଚଞ୍ଚଳତା ଦୂର ହେଇଯାଏ କେତେବେଳେ ଯେତେବେଳେ ସବୁ ଭଗବାନଙ୍କ ସେବାରେ ନିଯୁକ୍ତ ରୁହନ୍ତି ତେଣୁ ଭଗବାନ ସବୁବେଳେ ଭଗବାନ ପାଦପଦ୍ମ ସେବାରେ ଲକ୍ଷ୍ମୀଦେବୀ ହେଉଛନ୍ତି ଆଚାର୍ଯ୍ୟ ଆଚାର୍ଯ୍ୟା କେଉଁଥିରେ ନା ପାଦ ସେବନ ପାଦ ସେବନରେ ସେ ହେଉଛନ୍ତି ଆଚାର୍ଯ୍ୟ ସବୁବେଳେ ଭଗବାନ ପାଦପଦ୍ମ ଯେତେବେଳେ ସେବା କରୁଛନ୍ତି ସେତେବେଳେ ସେ ସ୍ଥିର ହେଇଯାଉଛନ୍ତି ତାଙ୍କର ଅସ୍ଥିରତା ଚାଲିଯାଉଛି ଆମର ମନ ହେଉ ସେଇଭଳି ଭାବରେ ଚଞ୍ଚଳ ଚଞ୍ଚଳ ମନଟା ଚଞ୍ଚଳ ସ୍ଥିର ରହିପାରିବ ନାହିଁ ଆଡ଼ୁ ସିଆଡ଼ୁ ଆଡ଼ୁ ସବୁ ବିଭିନ୍ନ ପ୍ରକାର ଚିନ୍ତା କରୁଥିବ ସେଇଥିପାଇଁ ଅର୍ଜୁନ ପଚାରେ ବହୁ କେମିତି ମନକୁ ସ୍ଥିର କରିବା ଚଞ୍ଚଳଙ୍ଗୀ ମନ କୃଷ୍ଣ ବଳବତ୍ ତସ୍ୟା ଚଞ୍ଚଳ ମନ ତାକୁ ସ୍ଥିର କରିହେବ ନାହିଁ କିନ୍ତୁ ଭଗବାନ କହିଲେ ଯଦିଓ ମନ ଅଚଞ୍ଚଳ ଚଞ୍ଚଳ କିନ୍ତୁ ଅସଂଶୟ ମହାବାହ ମନ ଦୁର୍ନିଗ୍ରହ ଅଭ୍ୟାସନ ତ କମତେଇ ଏଇଟା ଅଭ୍ୟାସ ମାଧ୍ୟମରେ ମନକୁ ଆମେ ବୈରାଗ୍ୟ ବା ସ୍ଥିର କରିପାରିବା ହରେ କୃଷ୍ଣ ହରେ
କୃଷ୍ଣ କୃଷ୍ଣ କୃଷ୍ଣ
ହରେ 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 ରାମ 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 ଏଇଭଳି ଭାବରେ ଅଭ୍ୟାସ ମାଧ୍ୟମରେ ମନକୁ ଅଚଞ୍ଚଳ କରିପାରିବା ମନ ଭଗବାନଙ୍କୁ ଅଦ୍ଭୁତ ଯିବ ନାହିଁ ଯେତେ ଚେଷ୍ଟା କଲେ ମଧ୍ୟ ଗୋପୀମାନେ ସବୁବେଳେ ଚିନ୍ତା କରୁଥିଲେ ଭଗବାନ ବିରହରେ ରହିପାରୁନଥିଲେ ସେମାନେ ଚିନ୍ତା କରୁଥିଲେ କେମିତି ମନକୁ କୃଷ୍ଣଙ୍କ ପାଖରେ ନ ଲଗେଇକିରି ଅନ୍ୟ କଥା ଚିନ୍ତା କରିବା ଜଣେ ଯୋଗୀ ପାଖକୁ ଯାଇଥିଲେ ଦୁର୍ବାସା ଆଉ ଜଣେ ଦୁର୍ବାସ ଯୋଗୀ ଅଛନ୍ତି ସେ ତାଙ୍କୁ କହିଲେ ଏଇଭଳି ଭାବରେ ଯୋଗ କର କ'ଣ ତା କଥା ମନକୁ କୃଷ୍ଣଙ୍କ ପାଖ ହଟା କେମିତି ମନକୁ କୃଷ୍ଣଙ୍କ ପାଖରୁ ହଟିବ ଯେତେ ଚେଷ୍ଟା କଲେ ମଧ୍ୟ କୃଷ୍ଣଙ୍କ ପାଖରୁ ପାଦପଦ୍ମରୁ ମନ ହଟିବ ନାହିଁ ତାଙ୍କର ଏବଂ ଏ ସ୍ଥିତି ଯେଉଁ ସବୁଠାରୁ ଶ୍ରେଷ୍ଠ ସ୍ଥିତି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି କ'ଣ ମୟି ଏବ ମନ ଆଧସ୍ତ ମୟି ବୁଦ୍ଧି ନିବେଶୟା ନିବେଶିଷ୍ୟସି ମୟି ଏବ ତ ଉର୍ଦ୍ଧ୍ୱ ନ ଶୋଷ ଯଦି ଆମେ ମନକୁ ଭଗବାନ ପାଦପଦ୍ମ ଲଗେଇଦେଲେ ଏବଂ ବୁଦ୍ଧିକୁ ଯଦି ଲଗେଇଦେଲେ ଆଠାରୁ ଆଉ କିଛି ଉନ୍ନତତର ସ୍ଥିତି ନାହିଁ କିନ୍ତୁ ଏ ସ୍ଥିତିକୁ ସମସ୍ତେ ଆସିପାରିବେ ନାହିଁ ଏଇଟା ହେଉଛି ପରଫେକ୍ସନ୍ କିନ୍ତୁ ଏଇଟା ଯଦି ନ କରିପାରିବ ତାହେଲେ ବିଭିନ୍ନ ପ୍ରକାର ଅଲ୍ଟରନେଟିଭ୍ ଭଗବାନ ଦେଇଛନ୍ତି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭକ୍ତି ଯୋଗ ସମସ୍ତେ ହାଇଏଷ୍ଟ ଷ୍ଟେଜ୍ରେ ଆସିପାରିବେ ନାହିଁ ତାପରେ କ'ଣ ହେବ ତାପରେ ନହେଲେ ଏଇଟା ନହେଲେ କ'ଣ ହେବ ଏଇଟା ନହେଲେ ଏଇଭଳି ବିଭିନ୍ନ ପ୍ରକାର ଅଲ୍ଟରନେଟିଭ୍ ଭଗବାନ ଦେଇଛନ୍ତି ଦ୍ୱାଦଶ ଅଧ୍ୟାୟରେ କିନ୍ତୁ ସବୁଠାରୁ ଶ୍ରେଷ୍ଠ ଉପାୟ ହେଉଛି ମନକୁ ଶ୍ରେଷ୍ଠ ସ୍ଥିତି ହେଉଛି ମନ ଏବଂ ବୁଦ୍ଧି ଭଗବାନଙ୍କ ପାଖରେ ଯଦି ଲାଗିଗଲା ଏଇଟା ହେଉଛି ଶ୍ରେଷ୍ଠ ସ୍ଥିତି ତେଣୁ ଏହିଭଳି ଭାବରେ ଐଶ୍ୱର୍ଯ୍ୟ ମଧ୍ୟ ତାଙ୍କର ରହିବ ନାହିଁ ଐଶ୍ୱର୍ଯ୍ୟ ନଷ୍ଟ ହେଇଯିବ ମହତ୍ ଅତିକ୍ରମ କରିବା ଦ୍ୱାରା ଐଶ୍ୱର୍ଯ୍ୟ ମଧ୍ୟ ନଷ୍ଟ ହେଇଯାଏ ଆୟୁଶ୍ରୀ ଓ ଯଶ ଏତେ ଯଶ ରହିଛି କିନ୍ତୁ ଯଦି ମହତ୍ ବ୍ୟକ୍ତିଙ୍କର ଅତିକ୍ରମ କଲେ ବା ଅପରାଧ କଲେ ସେ ଯଶ ମଧ୍ୟ ନଷ୍ଟ ହେଇଯିବ ଏବଂ ଧର୍ମ ମଧ୍ୟ ନଷ୍ଟ ହେଇଯିବ
ଏବଂ ଲୋକାନା ଶିଷ ଏବତ ଯେତେ ଆଶୀର୍ବାଦ ଜଣେ ପ୍ରାପ୍ତ ହୁଅନ୍ତୁ ନା କାହିଁକି ରାବଣ ଇତ୍ୟାଦି କେତେକ ପ୍ରକାର ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ କିନ୍ତୁ ସବୁ ନଷ୍ଟ ହୋଇଗଲା ମହତ ଅତିକ୍ରମ ଭଗବାନ ବିରୁଦ୍ଧରେ କାର୍ଯ୍ୟ କଲେ ସେଥିପାଇଁ ସବୁ ନଷ୍ଟ ହୋଇଗଲା ତାଙ୍କର ଆୟୁ ଶ୍ରେୟ ଯଶ ଧର୍ମ ଲୋକାନା ଆଶିଷ ଏବତ ହନ୍ତି ଶ୍ରେୟାଂଶ ସର୍ବାଣୀ ଆଉ ଯେତେ ଯାହା ଭଲ ଗୁଣ ସବୁ ରହିଛି ଶ୍ରେୟାଂଶୀ ସର୍ବାଣୀ ଯେତେ ଯାହା ସବୁ ରହିଛି ତାଙ୍କର ଭଲ ଗୁଣ ବା ସବୁକିଛି ପଜିଟିଭ ଜିନିଷ ତାଙ୍କ ପାଖରେ ରହିଛି ସବୁକିଛି ହନ୍ତି ସବୁକିଛି ନଷ୍ଟ ହୋଇଯିବ ପୁଂସୋ ମହତ ଅତିକ୍ରମ ମହତ ବ୍ୟକ୍ତିଙ୍କର ଯଦି ଅବମାନନ କଲେ ତାହେଲେ ସବୁ ନଷ୍ଟ ହୋଇଯିବ ତେଣୁ ଏଇଠି ସେ କଥା କୁହାଯାଏ ସପାପ କ୍ଷୀଣ ଜୀବିତ ମହତ ବ୍ୟକ୍ତିଙ୍କର ଅତିକ୍ରମ କରିବାରୁ ତାଙ୍କର ଜୀବନ ମଧ୍ୟ କ୍ଷୀଣ ହୋଇଗଲା ତେଣୁ ଏହିଭଳି ଭାବରେ ଏ ଶ୍ଳୋକଟି ରହିଛି ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ପାଞ୍ଚ ନମ୍ବର ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଠାକୁରଙ୍କ ମତ ଅନୁଯାୟୀ ଅସତ୍ତମ ଶବ୍ଦଟି ବୁଝାଏ ଯେ ସତଧନ୍ମା ମୌଳିକତଃ ଅସତ୍ ପ୍ରକୃତିର ମନୁଷ୍ୟ ଥିଲା ଏବଂ ସତ୍ରାଜନ୍ତଙ୍କର ନିଶ୍ଚିନ୍ତ ଶତ୍ରୁ ଥିଲା ତା ପୂର୍ବରୁ ସତ୍ରାଜନ୍ତଙ୍କ ପ୍ରତି ତାଙ୍କର ଶତ୍ରୁତା ଥିଲା ଏବଂ ଅସତ୍ ବ୍ୟକ୍ତି ଥିଲା ବର୍ତ୍ତମାନ ଏମାନେ ସବୁ ବିଭିନ୍ନ ପ୍ରକାରର କଥା କହିଲେ ଏଥିରେ ଏହାର ବହୁତ ଇଏ ହେଇଗଲା ପତନ ହୋଇଗଲା ତେଣୁ ସେ ପଶ୍ଚାତପଦ କଲା ନାହିଁ ତାଙ୍କୁ ହତ୍ୟା କରିବା ପାଇଁ ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ତିନି ଜଣଙ୍କ ଭିତରେ ଇଏ ହେଉଛନ୍ତି ଅସତ୍ତମ ସନ୍ମାର୍ଗତଃ ପୃଥକୃତ୍ୱା ମତି ଯଶ୍ୟ ସ ଭିନ୍ନ ମତି ତାଙ୍କର ମତି ଏଇଭଳି ଭାବରେ ନଥିଲା ଅସତ୍ପଥରେ ନଥିଲା କିନ୍ତୁ ଅକ୍ରୁର ଏବଂ କୃତବର୍ମା ଏଭଳି ଭାବରେ କହିଲେ ତାଙ୍କର ମତି ସତ୍ପଥରୁ ଚ୍ୟୁତ ହୋଇଗଲା ମହାଦୁଷ୍ଟ କ'ଣ ପାଇଁ ନା ଏଭଳି ଭାବରେ ରହିଛି କଥା ତେଣୁ ଆମେ ବର୍ତ୍ତମାନ ଏଇ ରହିଛି ତେଣୁ ତାପରେ କ'ଣ ହେଲା ସବୁ ବର୍ଣ୍ଣନା କରାଯିବ କିଭଳି ଭାବରେ ତାଙ୍କ ପତ୍ନୀମାନେ ମଧ୍ୟ କ୍ରନ୍ଦନ କରିବେ ଏବଂ ସେ ପତ୍ନୀମାନେ ମଧ୍ୟ ହତ୍ୟା କରିବେ ବା ଅନ୍ୟମାନେ ଯେଉଁମାନେ ସେଠି ବାଧା ଦେବେ ତାଙ୍କୁ ସବୁ ବିଭିନ୍ନ ପ୍ରକାର କାହାକୁ ହତ୍ୟା କରିବେ କାହାକୁ ପେଟାପିଟି କରିକିରି ସେ ମଣିକି ନେଇକି ପଳାଇଯିବେ ମଣିକି ନେଇକି ପଳାଇଯିବେ ସେ ଖବର ପାଇବେ ସେତେବେଳେ ଯେଉଁ ସତ୍ୟଭାମା ଭଗବାନଙ୍କର ରାଜପ୍ରସାଦରେ ସେଠି ରହୁଥିଲେ ଏ ଖବର ପାଇକି ସେ ଆସିବେ ସେ ମଧ୍ୟ କ୍ରନ୍ଦନ କରିବେ ଏଣୁ ସତ୍ୟଭାମା ଯିବେ ହସ୍ତିନାପୁର ଯିବେ କୃଷ୍ଣ ବଳରାମ ସେଠି କ୍ରନ୍ଦନ କରୁଥିବେ ଇଏ ଏଠି କ୍ରନ୍ଦନ କରୁଛନ୍ତି ଏଇଭଳି ଭାବରେ କ୍ରନ୍ଦନ କରିକରି ଯାଇ ସେଠି ପହଞ୍ଚିବେ ତେଣୁ କୃଷ୍ଣ ବଳରାମ ଫେରିବେ ଏସବୁ କଥା ବର୍ଣ୍ଣନା କରାଯିବ କିନ୍ତୁ ଆମେ ଏଇଠି କଥା ବିଶ୍ରାମ ଦେବା କାହିଁକିନା ଆଜି ପାଣିହାଟିର ଚୂଡ଼ାଦେବୀ ଉତ୍ସବ ରହିଛି ଚୂଡ଼ାଦେବୀ ଉତ୍ସବ ଆଜି ମଧ୍ୟ ଏଠି ମଧ୍ୟ ଚୂଡ଼ାଦେବୀ ଉତ୍ସବ ସାରା ପୃଥିବୀରେ ଯେତେ ଇସ୍କନ ସେଣ୍ଟର ଅଛି ବା ବୈଷ୍ଣବ କେନ୍ଦ୍ର ସବୁ ରହିଛି ସବୁଠି ଆଜି ଏଇ ତିଥିଟି ପାଳନ କରାଯାଉଛି ଇଏ ହେଉଛି କ'ଣ ରଘୁନାଥ ଦାସ ଗୋସ୍ୱାମୀ ଏତେ ଧନୀ ବ୍ୟକ୍ତି ଥିଲେ ସେହି ସମୟରେ ତାଙ୍କର ଧନ ଥିଲା ରୋଜଗାର ଥିଲା ମାସକୁ 12 ଲକ୍ଷ 12 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ମାନେ ବର୍ତ୍ତମାନ ହିସାବରେ କେତେ କୋଟି କୋଟି ହେବ ହିସାବ କରନ୍ତୁ ଏତିକି ଥିଲା ତାଙ୍କର ସେହି ସମୟରେ ତାଙ୍କର ଥିଲା ଆୟ ଇନକମ୍ ଥିଲା ତାଙ୍କର ପିତାଙ୍କ ନାମ ଥିଲା ଗୋବର୍ଦ୍ଧନ ମଜୁମଦାର ଏବଂ ତାଙ୍କର ଭାଇ ଗୋବର୍ଦ୍ଧନ ମଜୁମଦାରଙ୍କ ଭାଇ ହେଉଛନ୍ତି ହିରଣ୍ୟ ମଜୁମଦାର ଦୁଇ ଭାଇଙ୍କର ଗୋଟିଏ ପୁତ୍ର ଏ ରଘୁନାଥ ଦାସ ଗୋସ୍ୱାମୀ ଏଠି ଧନୀ ପରିବାର ବ୍ୟକ୍ତି ରହିଛନ୍ତି ଏଠି ଧନୀ ପରିବାର ଆମେ ଚିନ୍ତା କରିପାରିବା ନାହିଁ କିନ୍ତୁ ଭଗବାନଙ୍କର ଭକ୍ତ ଭଗବାନ ଭକ୍ତ ଥିବାରୁ ଏ ଧନ ତାଙ୍କୁ ଆକର୍ଷଣ କରୁନଥିଲା ତେଣୁ ଭଗବାନଙ୍କର ଆବିର୍ଭାବର ପରେ 21 ବର୍ଷ ପରେ ତାଙ୍କର ଆବିର୍ଭାବ ହୋଇଥିଲା ତାଙ୍କର ଆବିର୍ଭାବ ସ୍ଥିତି ରହିଛି ଏଠି ଆଉ ଶତାବ୍ଦୀ କୁହାଯାଇଛି 1407 ଶତାବ୍ଦୀରେ ମହାପ୍ରଭୁଙ୍କର ଆବିର୍ଭାବ ହୋଇଥିଲା ବା 1486 ମସିହାରେ ଏବଂ ଆଙ୍କର ଆବିର୍ଭାବ ହୋଇଥିଲା କେବେ ଇଏ ହେଉଛି ନା 1428 ତା'ମାନେ 21 ବର୍ଷ ପରେ ଇଏ ଆବିର୍ଭାବ ହୋଇଥିଲା ତାଙ୍କର ଆସିଥିଲେ ତେଣୁ ଏହିଭଳି ଭାବରେ ସେ ମହାପ୍ରଭୁଙ୍କ ବିଷୟରେ ଖବର ପାଇଥିଲେ ନବଦ୍ୱୀପରେ ତାଙ୍କର ଅଛି ତାଙ୍କର କ'ଣ ଆବିର୍ଭାବ ସ୍ଥାନ ହେଉଛି ହୁଗୁଳି ହୁଗୁଳି ଜିଲ୍ଲାର କୃଷ୍ଣପୁର ଗ୍ରାମରେ ତାଙ୍କର ଆବିର୍ଭାବ ହୋଇଥିଲା ତେଣୁ ଏହିଭଳି ଭାବରେ ସେ ମହାପ୍ରଭୁଙ୍କର ସଙ୍ଗଲାଭ କରିବା ପାଇଁ ଚାହୁଁଥିଲେ ମହାପ୍ରଭୁଙ୍କ ସଙ୍ଗଲାଭ କରିବା ପାଇଁ ଚାହୁଁଥିଲେ ମହାପ୍ରଭୁଙ୍କ ବିଷୟରେ ଜାଣିଛନ୍ତି ସେ ଚାହୁଁଥିଲେ ଭଗବାନ ମହାପ୍ରଭୁଙ୍କର ସଙ୍ଗଲାଭ କରିକି ତାଙ୍କର ସେବା କରିବେ ବା ସେଇଠି ରହିବେ ଏଇଭଳିଆ ଚିନ୍ତା କରୁଥିଲେ। ତେଣୁ ବହୁତ ଥର ସେ ଚେଷ୍ଟା କରୁଥିଲେ କେମିତି ଯିବା ପାଇଁ ବାହାରିବା ପାଇଁ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ହେଇପାରୁନଥିଲା। ତାଙ୍କର ପିତା ସବୁ ଲୋକ ଡକେଇକିରି ଘିନି ଆସୁଥିଲେ ତାଙ୍କୁ, ଏ ବହୁତ ଥର ଚେଷ୍ଟା କରୁଥିଲେ ଚେଷ୍ଟା କରିକିରି। ତେଣୁ ଆଜିର ତିଥିରେ ସେ ନିତ୍ୟାନନ୍ଦ ପ୍ରଭୁଙ୍କର ସାକ୍ଷାତ ଲାଭ କଲେ। ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ, ମହତ୍ କୃପାରୁ ଆମେ ଭଗବାନଙ୍କ ସେବା ପ୍ରାପ୍ତ ହୋଇପାରିବା। ତେଣୁ ନିତ୍ୟାନନ୍ଦ ପ୍ରଭୁ ସେହି ସମୟରେ ଚୁଡ଼ା ପାଣିହାଟି ଯେଉଁ ସ୍ଥାନ ରହିଛି ପାଣିହାଟିରେ, ସେଠି ତାଙ୍କର ପାର୍ଷଦମାନଙ୍କ ସହିତ ଯାଇକରି ନାମ କୀର୍ତ୍ତନ କରୁଥିଲେ, ସବୁ କୀର୍ତ୍ତନ ନାମ ପ୍ରଚାର କରୁଥିଲେ। ସେ ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁ ତାଙ୍କ ଆଜ୍ଞା ଦେଇଥିଲେ, ତୁମେ ନବଦ୍ୱୀପରେ ସବୁଠି ଭଗବାନ କଥା ପ୍ରଚାର କର। ତେଣୁ ସେ ଭଗବାନଙ୍କ ନାମ ପ୍ରଚାର କରୁଥିଲେ। ସେହି ସମୟରେ ସେ ପାଣିହାଟିରେ ଥିଲେ, ଏହି ସମୟରେ ଯାଇ ରଘୁନାଥ ଦାସ ଗୋସ୍ୱାମୀ ତାଙ୍କ ସହ ଦେଖା କଲେ। ଦେଖା କଲେ ଯେତେବେଳେ, ସେହି ସମୟରେ ରଘୁନାଥ ଦାସ ଗୋସ୍ୱାମୀ ନିତ୍ୟାନନ୍ଦ ପ୍ରଭୁଙ୍କୁ ବହୁତ ଦୂରରୁ ପ୍ରଣାମ କରୁଛନ୍ତି। ତେଣୁ ଯଦି ପ୍ରଣାମ କରୁଛନ୍ତି, ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁଙ୍କର ଜଣେ ପାର୍ଷଦ କହିଲେ, ପ୍ରଭୁ ଏ ରଘୁନାଥ ଦାସ ସେ ଆପଣଙ୍କୁ ପ୍ରଣାମ କରୁଛନ୍ତି। ତେଣୁ ନିତ୍ୟାନନ୍ଦ ପ୍ରଭୁ କହିଲେ, ଆ ଚୋର, ତୁ ଆଜି ପର୍ଯ୍ୟନ୍ତ ମୋତେ ଏଡ଼େଇକି ରହୁଥିଲୁ। ସେ ଚାହୁଁଥିଲେ ମହାପ୍ରଭୁଙ୍କ ଲୀଳାରେ ସାମିଲ ହେବା ପାଇଁ, ତ ନିତ୍ୟାନନ୍ଦ ପ୍ରଭୁଙ୍କର ଆଉ ଚିନ୍ତା କରୁନଥିଲେ, ତାଙ୍କର ଆଶୀର୍ବାଦ ନେବା ପାଇଁ ବା ତାଙ୍କର ତାଙ୍କଠାରୁ ଅନୁମତି ନେବା ପାଇଁ ଚିନ୍ତା କରୁନଥିଲେ। ତେଣୁ ରଘୁନାଥ ଦାସ ଗୋସ୍ୱାମୀ କହିଲେ, ଆଜି ତୁ ଧରା ପଡ଼ୁଛୁ, ତୋତେ ଦଣ୍ଡ ପ୍ରଦାନ କରିବୁ ଆମେ। କ'ଣ ଦଣ୍ଡ? ନା, ଆଜି ଚୁଡ଼ା ଦେବୀ ଉତ୍ସବ ହେବ, ଯେତେ ସବୁ ବୈଷ୍ଣବମାନେ ଅଛନ୍ତି ଆମକୁ ସବୁ ଚୁଡ଼ା ଦେବୀ ଉତ୍ସବ ବ୍ୟବସ୍ଥା କରାଯିବ। ଏଇଟାକୁ ରଘୁନାଥ ଦାସ ଗୋସ୍ୱାମୀ ଯେତେ ଶୁଣିଲେ, ଆଉ ତାଙ୍କର ପୁଣି ଦଣ୍ଡ କ'ଣ, ତାଙ୍କର ଆନନ୍ଦ, ତାଙ୍କର ତ ଧନ ପର୍ଯ୍ୟାପ୍ତ ପରିମାଣରେ ରହିଛି, ତାଙ୍କର ଏମିତି ନାହିଁ କେଉଁଠୁ ଟଙ୍କା ଆସିବ, କେଉଁଠୁ ରୋଜଗାର କରେ, କେଉଁଠୁ ଦେବା, କ'ଣ କରିବା, ଚିନ୍ତା ନାହିଁ। ତେଣୁ ବହୁତ ଧୁମଧାମରେ ସନ୍ଧ୍ୟାବେଳେ ଆମର ମଧ୍ୟ ସନ୍ଧ୍ୟାକୁ କହିବି ସେସବୁ କଥା। ତେଣୁ ବହୁତ ଧୁମଧାମରେ ସବୁ ପାଳନ କରାଗଲା। ନା, ଯେତେ ଚୁଡ଼ା ଥିଲା ସବୁ ମଗେଇଥିଲେ, ଚୁଡ଼ା ସବୁ ମଗେଇଥିଲେ, ଏବଂ ଦହି, କ୍ଷୀର, ଆଉ ବିଭିନ୍ନ ପ୍ରକାର ଫଳ, କଲା, କଲା ବୋଲେ ଏ ଯେଉଁ କଦଳୀ, ତାପରେ ସବୁ ବିଭିନ୍ନ ପ୍ରକାର ଆମ୍ବ, ଆମ୍ବ ସିଜନ୍ ବର୍ତ୍ତମାନ ରହିଛି, ଆଉ ବିଭିନ୍ନ ପ୍ରକାର ଫଳ ଫଳ କରିକିରି ବହୁତ ପ୍ରକାର ଧୁମଧାମରେ ସବୁ ଏସବୁ ପାଳନ କରାଗଲା, ମାନେ ଚୁଡ଼ା ଦଧି ସବୁ କରାଗଲା। ତେଣୁ ଏହିସବୁ ଯେତେ ସବୁ ଲୋକ ସବୁ ଥିଲେ ସମସ୍ତଙ୍କୁ ସବୁ ପ୍ରଦାନ କରାଗଲା। ତେଣୁ ସେହି ସବୁ ଯେତେବେଳେ ଚୁଡ଼ା ଦଧି ଉତ୍ସବ ଆରମ୍ଭ ହେଲା, ସେହି ସବୁ ନିତ୍ୟାନନ୍ଦ ପ୍ରଭୁ ସମସ୍ତେ ଏଇ ଯେଉଁ ରହିଛନ୍ତି ପିଣ୍ଡି ଉପରେ ଅଛି, ଉପରେ ପିଣ୍ଡି ରହିଛି, ଆପଣମାନେ ଗଲେ ଦେଖିବେ ସେ ସ୍ଥାନାନ୍ତର ଯାଇଥିବେ ସେଠିକି। ସେଇଠି ନିତ୍ୟାନନ୍ଦ ପ୍ରଭୁ ଆଉ ତାଙ୍କର ବିଶ୍ୱସ୍ତ ପାର୍ଷଦମାନେ ସବୁ ରହିଛନ୍ତି, ଏବଂ ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଦିଆଗଲା ଗୋଟେ କୋଢ଼ୁଆ ମଧ୍ୟ ରହିଲା ମହାପ୍ରଭୁଙ୍କ ପାଇଁ। ମହାପ୍ରଭୁ ସେଠି ନଥିଲେ, ଚୈତନ୍ୟ ମହାପ୍ରଭୁ ସେଠି ନଥିଲେ, କିନ୍ତୁ ସେଇଠି ତାଙ୍କ ପାଇଁ ଗୋଟେ ରଖାହେଲା। ଏବଂ ନିତ୍ୟାନନ୍ଦ ପ୍ରଭୁ ଏଇଭଳି ଭାବରେ ଭଗବାନ ନାମ ନେବା ପାଇଁ ଆରମ୍ଭ କଲେ। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନ ଆସି ପହଞ୍ଚିଗଲେ, ଭଗବାନ ଆସି ପହଞ୍ଚିଗଲେ, ଏବଂ ନିତ୍ୟାନନ୍ଦ ପ୍ରଭୁ ପ୍ରଥମେ ମହାପ୍ରଭୁଙ୍କୁ ଖାଇବା ପାଇଁ ଦେଲେ, ଏବଂ ତାପରେ ନିତ୍ୟାନନ୍ଦ ପ୍ରଭୁ ଗ୍ରହଣ କଲେ, ଏବଂ ଅନ୍ୟମାନେ ସବୁ ଗ୍ରହଣ କଲେ, ପ୍ରସାଦ ଗ୍ରହଣ କଲେ। ସେହିଭଳି ଭାବରେ ବହୁତ ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଚେତନ ଚର୍ଚ୍ଚାମୃତରେ, ଚେତନ ଭାଗବତରେ, ଅନ୍ୟାନ୍ୟ ସବୁ ବିଭିନ୍ନ ଇଏ ମହାପ୍ରଭୁଙ୍କ ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି ଏ ଲୀଳାଟି। ତେଣୁ ଏହିଭଳି ଭାବରେ ଯେତେବେଳେ ହେଉଥିଲା, ଆହୁରି ବହୁତ ଲୋକ ଆସି ପହଞ୍ଚିଗଲେ, ଆହୁରି ବହୁତ ଲୋକ ଆସି ପହଞ୍ଚିଗଲେ। ଏମିତିକି ସବୁ ଯେଉଁମାନେ ବିକନ୍ତି, ଚୁଡ଼ା ବିକନ୍ତି ବା ପରିବା ବିକନ୍ତି, କିମ୍ବା ଫଳ ଫଳ ବିକନ୍ତି, ସେମାନେ ମଧ୍ୟ ଆସି ପହଞ୍ଚିଗଲେ। ତେଣୁ ରଘୁନାଥ ଦାସ ଗୋସ୍ୱାମୀ ତାଙ୍କଠାରୁ ସେସବୁ ଜିନିଷ ନେଇକରି ତାଙ୍କୁ ସେ ଖାଇବା ଆରମ୍ଭ କଲେ। ଏଇଭଳି ଭାବରେ ବହୁତ ବିରାଟ ସମାବେଶ ହୋଇଗଲା, କ୍ରୀଡ଼ା ଜିନିଷ ହୋଇଗଲା। ତେଣୁ ଏଇଭଳି ଭାବରେ ସମସ୍ତେ ଖାଦ୍ୟ ସେଠି ରହିଛି, ବେଶୀ ବଡ଼ ସ୍ଥାନ ନୁହଁ ସେଇଟା, ସେଠି ନଦୀଟି ରହିଛି, ଗଙ୍ଗା ନଦୀରେ ଗୋଟେ ଧାର ରହିଛି, ବର୍ତ୍ତମାନ କ'ଣ ତାଙ୍କ ନାଁ ରହିଛି, ସେ ନଦୀରେ ଲୋକମାନେ ଏତେ ବିସ୍ତାର ଭାବରେ ଲୋକ ହେଲେ ଆଉ ଜାଗା ମିଳିଲାନି, ସେ ନଦୀ ଭିତରେ ପ୍ରବେଶ କରି ଖାଦ୍ୟ ଗ୍ରହଣ କଲେ, ଚୁଡ଼ାକୁ ଚୁଡ଼ା ନଦୀ ଉତ୍ସବ ଖାଦ୍ୟ ଗ୍ରହଣ କଲେ ନଦୀ ଭିତରେ ରହିକରି, ଆଉ ଜାଗା ନାହିଁ କ'ଣ କରିବେ। ତେଣୁ ଏଇଭଳି ଭାବରେ ଯେତେବେଳେ ଚୁଡ଼ା ନଦୀ ଉତ୍ସବ ସମାପନ ହେଲା, ତାପରେ ରଘୁନାଥ ଦାସ ଗୋସ୍ୱାମୀ ମହାପ୍ରଭୁଙ୍କୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କର ଅବଶେଷକୁ ପ୍ରଦାନ କଲେ ରଘୁନାଥ ଦାସଙ୍କୁ ଗ୍ରହଣ ସେଥିରୁ ସେ ଗୃହସ୍ଥ ଭିତରେ ରହିଥିଲେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ ସେ ଯିବେ, ଏହା ପରେ ସେସବୁ ଘଟଣା ଆସିବ। ତେଣୁ ସରିଲା ପରେ ନିତ୍ୟାନନ୍ଦ ପ୍ରଭୁ ଏବଂ ଅନ୍ୟମାନଙ୍କୁ ସେ କିଛି ଦକ୍ଷିଣା ପ୍ରଦାନ କଲେ। ଏଭଳି ଭାବରେ ଦକ୍ଷିଣା ଚାରିକି ସବୁ ଜିଲ୍ଲା ନାମ କୀର୍ତ୍ତନ ଇତ୍ୟାଦି ହେଲା, ସବୁ ଧୁମଧାମରେ ନାମ କୀର୍ତ୍ତନ ହେଲା, ନୃତ୍ୟ ଗୀତ ଇତ୍ୟାଦି ମାଧ୍ୟମରେ ପାଳନ କରାଯାଉଥିଲା। ସେହି ସମୟରେ ଆସି ପହଞ୍ଚିଗଲେ କ'ଣ ତାଙ୍କ ନା ଯେଉଁଠି ରାତିରେ ହେବ ଖାଦ୍ୟ ଗ୍ରହଣ କରାଯିବ, ଇଏ ଝାଲି ଯେଉଁ ଝାଲି ଯେ ଆଣନ୍ତିନି ମହାପ୍ରଭୁଙ୍କ ଇଏରେ ଝାଲି ରାଘବ ପଣ୍ଡିତ ଆସି ପହଞ୍ଚିଗଲେ। ସେଦିନ କଥା ଥିଲା କ'ଣ କି ରାଘବ ପଣ୍ଡିତଙ୍କ ଗୃହରେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଖାଦ୍ୟ ଗ୍ରହଣ କରିଥାନ୍ତି ତାଙ୍କର ପାର୍ଶ୍ୱମାନଙ୍କ ସହିତ, ତେଣୁ ସେ ସବୁ ରୋଷେଇବାସ କରି ରଖିଥିଲେ। କିନ୍ତୁ ଇଏ ତ ଏଇଠି ହେଇଗଲା, ଘଟଣା ହେଇଗଲା, ତା ପୂର୍ବରୁ କୌଣସି ବ୍ୟବସ୍ଥା ନଥିଲା ଯେଉଁଟା ଯଦି ଉତ୍ସବ କରିବା ପାଇଁ, ଏଇଭଳି ଭାବରେ ଘଟଣା ହେଇଗଲା। ରଘୁନାଥ ଦାସ ପହଞ୍ଚିଗଲେ, ତେଣୁ ଚୋଡ଼ା ଯଦି ଉତ୍ସବ ହେଇଗଲା, ତେଣୁ ରାଘବ ପଣ୍ଡିତ କହିଲେ ପ୍ରଭୁ ଆମର ଗୃହରେ ଖାଦ୍ୟ ଖାଇବାର ବ୍ୟବସ୍ଥା ଥିଲା, ଆପଣ ଏଇଠି ଖାଦ୍ୟ ଗ୍ରହଣ କଲେ ନା ଆମର ରାତିରେ ସବୁ ଖାଦ୍ୟ କରାଯିବ, ରାତିରେ ସେ ଖାଦ୍ୟ ଗ୍ରହଣ କରାଯିବ। ତେଣୁ ରାତିରେ ସେଠି ଯେଉଁ ରହିଛନ୍ତି କ'ଣ ରାଘବ ପଣ୍ଡିତଙ୍କର ଗୃହରେ ରାତିରେ ମଧ୍ୟ ସେସବୁ ଖାଦ୍ୟ ଗ୍ରହଣ କରାଗଲା, ଖାଦ୍ୟ ସବୁ ସେଠି ମଧ୍ୟ ଚାଲିଲା। ଥରେ ଆମ ଶିଶୁ ଗୌରବନ୍ଦ ସିଂ ମହାରାଜ ଏଇ ପାଣିହାଟି ଏଇ ଯେଉଁ ଚୂଡ଼ା ଦେବୀ ଉତ୍ସବ ପାଳନ କରୁଥିଲା ବେଳେ ଭୁବନେଶ୍ୱରରେ, ସେ ସମୟରେ ଦିନବେଳା ଏଇଭଳି ଭାବେ ସବୁ ହେଲା। ତେଣୁ ପାଣିହାଟି ଉପରେ ଚୂଡ଼ା ଦେବୀ ଉତ୍ସବ ବିଷୟରେ ମହାରାଜ କିଛି କଥା କହିଲେ ଏବଂ ତାପରେ କହିଲେ ରାତିରେ ଆଜି କିଏ ଦେବ, ତେଣୁ ତମେ ଦେବ ଏଇ ଜଣେ ଭକ୍ତଙ୍କୁ କହିଲେ ଆଜ୍ଞା। ତେଣୁ ଏଇଭଳି ଭାବରେ ଏସବୁ ପାଣିହାଟି ଚୂଡ଼ା ଦେବୀ ଉତ୍ସବ ପାଳନ କଲେ। ଦୁଇବେଳା ଦିନବେଳା ରଘୁନାଥ ଦାସ ଗୋସ୍ୱାମୀ ଦ୍ୱାରା, ସେତେବେଳେ ତ ଦାସ ସିଏ ସନ୍ନ୍ୟାସ ହେଇନଥିଲେ, ତେଣୁ ତାପରେ ରାତିରେ ଇଏ ରାଘବ ପଣ୍ଡିତଙ୍କ ଦ୍ୱାରା ଏଇ ଲୀଳାଟି ହେଇଥିଲା, ଆଜିର ତିଥିରେ ଏଇଟା ହେଇଥିଲା। ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ପ୍ରାପ୍ତ ହେଇଥିବାରୁ ସେ ଗୋଟାଏ ଦିନ କ'ଣ ହେଇଛି ନା ଗୋଟାଏ ଦିନ ତାଙ୍କର ଗୁରୁ ରହିଛନ୍ତି କ'ଣ ତାଙ୍କ ନା କି ଗୁରୁଦେବ ଆସିଲେ, ସେ ତାଙ୍କର ଯେଉଁ ପୂଜାରୀ ଥିଲେ ସେ ପୂଜାରୀ ରହିନଥିଲେ, ପୂଜାରୀ ପଳେଇ ଯାଇଥିଲେ। ତେଣୁ ସେ ଆସିକରି ରଘୁନାଥ କହିଲେ ମୋର ପୂଜାରୀ ଚାଲିଯାଇଛନ୍ତି, ତୁମେ ଟିକେ ଆସି ପୂଜା କର। ବା ସେ କହିଲେ ଆପଣ ଗୁରୁଦେବ ଆପଣ ଯାଆନ୍ତୁ, ମୁଁ ସେ ପୂଜାରୀଙ୍କୁ ଡକେଇ ପଠେଇବି। ଏଇଭଳି ଭାବରେ ରଘୁନାଥ ଦାସ ଗୋସ୍ୱାମୀ ଯେଉଁ ଫେରିଲେ, ରଘୁନାଥ ଦାସ ଗୋସ୍ୱାମୀ ଆମେ କହିଦେଉଛେ ସେତେବେଳେ ସେ ଗୃହସ୍ଥ ଆଶ୍ରମରେ ଥିଲେ, ସେ ଆଉ ଘରକୁ ଗଲେ ନାହିଁ, ଘରକୁ ଗଲେ ନାହିଁ। ଘର ସାମ୍ନାରେ ଯେଉଁ ରହିଛି ଦେବୀ ମଣ୍ଡପ ରହିଛି ସେଇଠି ସେ ରହୁଥିଲେ। ଏବଂ ସେଦିନ ରାତିରେ ଯେତେବେଳେ ତାଙ୍କ ଗୁରୁଦେବ ଆସିଲେ, ସେ ଆସି କହିଲେ ଏଇଭଳି ଭାବରେ, କିନ୍ତୁ ସେ ଚାଲିଗଲେ ତାଙ୍କର ଯେଉଁ ପୂଜାରୀ ରହିଛନ୍ତି ସେ ପୂଜାରୀକୁ ଆଣି ଡାକିବା ପାଇଁ। ତେଣୁ ଏହି ସମୟରେ ତାଙ୍କୁ ସୁଯୋଗ ମିଳିଲା, ତେଣୁ ପଳେଇଗଲେ, ପୂଜାରୀ ପଳେଇଗଲେ, ଆଉ ସେ ପୂଜାରୀ କ'ଣ ଡାକି ସେ ପଳେଇଗଲେ, ଭଗବାନ ବ୍ୟବସ୍ଥା କରିବେ। ତେଣୁ ପଳେଇଗଲେ, ଆସିଲେ ବିଭିନ୍ନ ଯେଉଁ ରାସ୍ତା ରହିଛି ଯେଉଁ ମେନ୍ ରାସ୍ତା, ସେ ରାସ୍ତାରେ ନ ଆସିକରି ବନପଥରେ ଆସିଲେ। ଅନେକ ଦିନ ଧରି ଲାଗିଲା ତାଙ୍କୁ ପୁରୀ ଜଗନ୍ନାଥ ମନ୍ଦିର ପୁରୀ ଆସିବା ପାଇଁ, ପୁରୀ ଆସିବା ବହୁତ ଦିନ ଲାଗିଲା। ସେ ସେତିକି ଦିନ ଭିତରେ ଖୁବ୍ କ୍ୱଚିତ ଦିନ ସେ ଖାଦ୍ୟ ଗ୍ରହଣ କରିଛନ୍ତି। ଏଇଭଳି ଭାବରେ ରଘୁନାଥ ଦାସ ଗୋସ୍ୱାମୀ ରଘୁନାଥ ଦାସ ପହଞ୍ଚିଗଲେ ମହାପ୍ରଭୁଙ୍କ ପାଖରେ। ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ ଆଜି ସେ ମହାପ୍ରଭୁଙ୍କ ଲୀଳାରେ ଭାଗ ନେଲେ। ଏଇଭଳି ଭାବରେ 19 ବର୍ଷ କାଳ ସେ ନିଜ ଗୃହରେ ରହିଥିଲେ। ତାପରେ ପୁରୀ ଯେତେବେଳେ ଆସିଲେ, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ ପୁରୀରେ ନୀଳାଚଳରେ ସେ 8 ବର୍ଷ କାଳ ରହିଲେ। ମହାପ୍ରଭୁ ତାଙ୍କୁ ପ୍ରଦାନ କଲେ, ସ୍ୱରୂପ ଦାମୋଦର ପାଖରେ ପ୍ରଦାନ କଲେ। ତେଣୁ ତାଙ୍କୁ କୁହାଯାଏ ସ୍ୱରୂପରେ ରଘୁନାଥ, ସ୍ୱରୂପ ଦାମୋଦରଙ୍କ ପାଖରେ ସେ ରହିକରି ଏହିସବୁ ଭଗବାନଙ୍କର ଭଜନ କରୁଥିଲେ, ମହାପ୍ରଭୁଙ୍କର ଭଜନ କରୁଥିଲେ। ଏ 8 ବର୍ଷ ବହୁତ ଲୀଳା ସବୁ ରହିଛି ରଘୁନାଥ ଦାସ ଗୋସ୍ୱାମୀଙ୍କର। ଏଭଳି ଅବସ୍ଥା ଆସିଲା ତାଙ୍କର, ସେ ଯେତେବେଳେ ରାଧାକୁଣ୍ଡରେ ରହୁଥିଲେ ରଘୁନାଥ ଦାସ ଗୋସ୍ୱାମୀ, ଗୋଟିଏ ଦିନ ଛାଡ଼ିକରି ଗୋଟିଏ ଦିନ ସେ କେବଳ ଗୋଟିଏ ଚାମଚ ଲହୁଣୀ ଗ୍ରହଣ କରୁଥିଲେ। ରାଧାକୁଣ୍ଡ ପାଖରେ ରହୁଥିଲେ, ତାଙ୍କର ଆଶ୍ରମ ମଧ୍ୟ ରହିଛି ସେଠି ରଘୁନାଥ ରାଧାକୁଣ୍ଡ ନିକଟରେ ରଘୁନାଥ ଦାସ ଗୋସ୍ୱାମୀ, ସେ ରାଧାକୁଣ୍ଡକୁ ସେ ଉଦ୍ଧାର କରିଛନ୍ତି ରଘୁନାଥ ଦାସ ଗୋସ୍ୱାମୀ। ତେଣୁ ବୃନ୍ଦାବନରେ ସେ 49 ବର୍ଷ କାଳ ରହିଥିଲେ। ତେଣୁ ଏଇଭଳି ଭାବରେ ରଘୁନାଥ ଦାସ ଗୋସ୍ୱାମୀଙ୍କର ବହୁତ ଲୀଳା ରହିଛି। ଆଜି କ'ଣ ତାଙ୍କ ତିରୁଭାବ ହେଇଥିଲା 1504 ଶତାବ୍ଦ କହିଲେ 1583 ମସିହାରେ ତାଙ୍କର ତିରୋଭାବ ହେଇଥିଲା। ତେଣୁ ଆଜି ସନ୍ଧ୍ୟାବେଳେ ମଧ୍ୟ ପ୍ରଭୁ କିଛି କହିବେ। ତେଣୁ ଏହିଭଳି ଭାବରେ ଆମର ସମୟ ହେଇଯାଇଛି, ଆମେ କିଛି ନାମ କୀର୍ତ୍ତନ କରିକି ଆମ କଥା ବିଶ୍ରାମ ଦେବା। Hare Krishna, Hare Krishna।